भागवतम नवम स्कंद दशम अध्याय श्लोक चार सब मिसिक पढ़वा गुर्वर्थे त्यक्त राज्य व्यतिरतन्वन पद्मपद्भ्याम्प्रिया गुर्वर्थे त्यक्त राज्य व्यतिरतन्वन पद्मपद्भ्याम्प्रिया पाणी स्पर्शा क्षमाभ्याम मृदितपतर्जो ज्वरिन्द्रानुजाभ्याम वैरूप्या सुषणभा प्रियविरोषा आरुपीतमुमिजुम्भा त्रस्ताभिवदसतु फलतवदाना कुशलेन्द्रोवदानो दुर्वार्ते त्यक्तराज्य व्यतिरतन्वनं पद्मपद्भ्यां प्रियाया पाणी स्पर्शा क्षमाभ्याम मृदितपतर्जो ज्वरिन्द्रानुजाभ्याम वैरूप्या सुषणभा प्रियविरोषा आरुपीतमुमिजुम्भा त्रस्ताद्दीपदशतु खड़दवदानं कुष्णेन्द्रोपदानं तीन दिन है कथा आलोचना करुचे जाओ आम गत आमर विशेष भाव मालिकर रामायण एवं स्वयं तुलसीदास रामचरित मानस आधार कर भागवत कथा कहचे तेणु आम जो सातकांड रामायण रही आम प्रथम बालकांड विषय आलोचना कले अयोध्याकांड पर अरण्यकांड पर किष्किंधाकांड आज आलोचना करवा किष्किंधाकांड अयोध्याकांड अरण्यकांड श्रवण कले सबरी के कथा अंतिम सबरी झूठा बैर सबरी को खाए सबरी भगवान को प्रेम रे बैरी जो बरकड़ी दौले चाकिक दौले जो खटा होते दौन मीठा कर दौले भगवान ये मर्यादा पुरुषोत्तम मर्यादा बंधन होती भक्त कहीं से सबकि करपारती भगवान भक्त वत्सल तेणु सबरी जो सबरी को भगवान नवदा भक्ति विषय कहले भक्ति केमी आचरण करवाक पड़ो आम कल कौते सब वर्णना करागला बर्तमान सबरी कही आपत जातु ऋषिमुख पर्वत से अच्छा सुग्रीव सी आपन को अन्य सब कार्य कह मैं केमी कौन व्यवस्था करेंगे आपन को साय करेंगे सी तेणु भगवान से भाव में रोदन करी क्रंदन करी करी सीतांकर अन्वेषण में जाऊँगी गच लता वृक्ष समस्त पचार मोर सीता देखी कि नरलीला कर भगवान नरलीला नवम स्कंद भागवत वर्णना करगवान शिक्षा कि शिक्षा देती तेणु आदर्श समाज पर शिक्षा सब प्रदान कर हनुमान स्तुति से क्या कही मत्यावतार स्त्रीय मत्स्य शिक्षण प्रभु प्रभु आप जो अवतार ग्रहण कर मत्स्य लोक मान मत्स्यवासी मान शिक्षा प्रदान करती मत्स्य शिक्षण प्रभु भगवान शिक्षा प्रदान करती तेणु ये जाने ऋष्यमुख पर्वत जो रही किए सुग्रीव हनुमान जी एवं अन्य माने जो निजन बस जो देखुं दुई जन को बहुत सुंदर रूप भगवान किंतु जेहेतु सुग्रीव भयर अच्छा भाई बाड़ी भयर अच्छा तेनाली से भाविले बाड़ी बोधे आउ का पठाई बाड़ी निजे आसपर ना कहीं सी अभिशाप प्राप्त होते माता मुनी से आसर मृत्युवरण करेंगे तेणु से आउ का पठेक आमको मारे आधे तेणु हनुमान पठेले हनुमान जा देख विप्र रूप हनुमान आसापी तेणु भगवान रूप देखी हनुमान भगवान नित्य सेवक तेणु भगवान रूप देखी बहुत आनंदित हो जाऊँच हनुमान तेणु पचार प्रभु को तुम श्यामल गौर शरीरा जानना आगु देखा है प्रथम थर देखा फर्स्ट टाइम तेणु कौन को तुम श्यामल गौर शरीरा ଭଗବାନ ଶ୍ୟାମ ଘନ ରୂପ ଘନଶ୍ୟାମ ରୂପ ଭଗବାନ ଏବଂ ଲକ୍ଷ୍ମଣଜୀ ଗୌର ରୂପ ଗୌରବର୍ଣ୍ଣ ତେଣୁ ସେ ଯେଉଁ ରୂପ ଦୁଇ ରୂପ ଧାରଣ କରିଛନ୍ତି ଶ୍ୟାମ ରୂପରେ ଭଗବାନ କୃଷ୍ଣ ରାମଚନ୍ଦ୍ର ରହିଛନ୍ତି ଏବଂ ଗୌର ରୂପରେ ଲକ୍ଷ୍ମଣ ଦେବ ରହିଛନ୍ତି ଆମର ଏଠି ମଧ୍ୟ ଲକ୍ଷ୍ମଣ ଦେବ ରହିଛନ୍ତି ରାମ ଲକ୍ଷ୍ମଣ ରହିଛନ୍ତି ରାମ ଲକ୍ଷ୍ମଣ ସୀତା ପୂଜିତ ହେଉଛନ୍ତି ଛତ୍ରୀ ରୂପ ପିରଉ ବନକି ବୀରା କ୍ଷତ୍ରୀ ରୂପରେ ଆପଣ ବଣରେ ଭ୍ରମଣ କରୁଛନ୍ତି ଆପଣ କିଏ କଠିନ ଭୂମି କୋମଳ ପଦଗାମୀ ଭୂମି ବହୁତ କଠିନ ଆପଣଙ୍କର ଯେଉଁ ପଦ ରହିଛି ବହୁତ କୋମଳ ରହିଛି ପଦ କିନ୍ତୁ ଭୂମିଟା ହେଉଛି ବହୁତ କଠିନ କବନ ହେଇତି ବିଚାର ହଉ ବନ ସ୍ୱାମୀ ସେ ଭାବୁଛନ୍ତି ଇଏ ହେଉଛନ୍ତି ବନର ଦେବତା କି ବନସ୍ୱାମୀ ବିରାଜିତ ହେଇଛନ୍ତି ସବୁ ର ଦେବତା କଣ୍ଟ୍ରୋଲର ରହିଛନ୍ତି ବଣରେ ମଧ୍ୟ କଣ୍ଟ୍ରୋଲର ରହିଛନ୍ତି ବନ ଦେବତା ଅଛନ୍ତି ବନଦେବୀ ଅଛନ୍ତି ତେଣୁ ଯେଉଁମାନେ ଶାସ୍ତ୍ର ଜ୍ଞାନ ଅଛି ସେସବୁ ସେ ଜାଣିଛନ୍ତି ସେ କଥା ତେଣୁ ସେ କହୁଛନ୍ତି କବନ ହେତୁ ବିଚାର ହଉ ବନ ସ୍ୱାମୀ କ'ଣ ପାଇଁ ଆପଣ ଏଠି ବିଚରଣ କରୁଛନ୍ତି ପ୍ରଭୁ ଆପଣ କିଏ ତେଣୁ ଭଗବାନ ନିଜର ପରିଚୟ ଦେଉଛନ୍ତି କୋଶ ଲେସ ଦଶରଥ କି ଯାଏ ହମ ପିତୃ ବଚନ ମାନି ବନ ଆଏ ଭଗବାନ କୃପା କରି କହୁଛନ୍ତି ତାଙ୍କର ତାଙ୍କର ପରିଚୟ ଦେଉଛନ୍ତି କୋଶଲେସ କୋଶଳାର ଇସ କୋଶଳ ରାଜ୍ୟର ଇସ ଦଶରଥଙ୍କର ମୁଁ ହେଉଛି ତାଙ୍କର ପୁତ୍ର ଆମେ ଦୁଇ ପୁତ୍ର ହମ ପିତୃ ବଚନ ମାନି ବନ ଆଏ ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ ଆମେ ବଣକୁ ଆସିଛୁ ନାମ ରାମ ଲକ୍ଷ୍ମଣ ଦୁଇ ଭାଇ ଆମେ ହେଉଛୁ ରାମ ଲକ୍ଷ୍ମଣ ଦୁଇ ଭାଇ ସଙ୍ଗ ନାରୀ ସୁକୁମାରୀ ସୁହାଇ ମୋର ପତ୍ନୀ ମଧ୍ୟ ଥିଲେ କିନ୍ତୁ ସେ ତାଙ୍କୁ ଇଆଁ ହରି ନିଶ୍ଚର ବୈଦେହୀ ମୋର ପତ୍ନୀ ହେଉଛନ୍ତି ବୈଦେହୀ ତାଙ୍କୁ ଜଣେ ନିଶ୍ଚର ହରଣ କରିନେଇଛି ତେଣୁ ବିପ୍ର ପିରାଇ ଆମ ଖୋଜତୁ ତାହି ଏ ବିପ୍ର ଆମେ ସେଇଥିପାଇଁ ଖୋଜୁଛୁ ତାଙ୍କୁ ତାଙ୍କର ଅନୁସନ୍ଧାନରେ ଆମେ ଆସିଛୁ ତେଣୁ ତମ ବିଷୟରେ କୁହ ଆପଣ ଚରିତ କହ ଆମ ଗାଈ କହୁ ବିପ୍ର ନିଜ କଥା ବୁଝାଇ ଏ ବିପ୍ର ଆମେ ଆମ କଥା କହିଲୁ ତମ କଥା ଟିକେ କୁହ ତେଣୁ ହନୁମାନ ଯେ ଜାଣିଲେ ଇଏ ଆମର ପ୍ରଭୁ ପ୍ରଭୁ ପହିଚାନି କରୁ ଗହିତ ଚରାନା ସୋ ସୁଖ ଉମା ଯାଉ ନାହିଁ ବରାନା ଶିବଜୀ କଥା କହୁଛନ୍ତି ନା ପାର୍ବତୀଙ୍କ ଉମାଙ୍କୁ ତେଣୁ ଶିବଜୀ କହୁଛନ୍ତି ଯେତେବେଳେ ଶିବଜୀଙ୍କର ଅଂଶରେ ଆସୁଛନ୍ତି ହନୁମାନ ତେଣୁ ସେ କହୁଛନ୍ତି ପ୍ରଭୁ ପହିଚାନି କରୁ ଗହିତ ଚରାନା ଭଗବାନଙ୍କୁ ଜାଣିଗଲେ ପ୍ରଭୁ ପହିଚାନି ଆମେ ବର୍ତ୍ତମାନ ଭଗବାନ ଭୁଲି ଯାଇଛେ ଭଗବାନ ସମ୍ବନ୍ଧ ଭୁଲି ଯାଇଛେ ତେଣୁ ବେଦ ପୁରାଣ ଇତ୍ୟାଦି ଉପନିଷଦ ଇତ୍ୟାଦି ଯେଉଁ ଶାସ୍ତ୍ରରେ ଏଇ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଆମର ଭଗବାନ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇ ଜ୍ଞାନ ଆମେ ପ୍ରାପ୍ତ ହେବା ତେଣୁ ହନୁମାନ ଭଗବାନଙ୍କ ସମ୍ବନ୍ଧ ଜାଣିପାରିଲେ ସାଙ୍ଗେ ସାଙ୍ଗେ ପ୍ରଭୁ ପହିଚାନି ପରେଉ ଦହିଚରଣା ଚରଣରେ ପଡ଼ିଗଲେ ଦଣ୍ଡବତ କରିଦେଲେ ପ୍ରଭୁ ସ୍ୱସୁଖ ଉମା ଯାଉ ନାହିଁ ବରନା କି ସୁଖ ଏଥିରେ ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦକୁ ବର୍ଣ୍ଣନା କରିହେବ ନାହିଁ ଉମା ଯାଉ ନ ବରନା ସେ ଆନନ୍ଦଟା ଆମେ ଖାଲି ଥିଓରିଟିକାଲି କହିବା ପ୍ରାକ୍ଟିକାଲି ସେଇଟା କହିହେବ ନାହିଁ ପ୍ରାକ୍ଟିକାଲି କେବଳ ଅନୁଭବ କରିହେବ ଯେଉଁ ଆନନ୍ଦ ରହିଛି ଆନନ୍ଦ ଘନ ସେ ପ୍ରଭୁ ତେଣୁ ପୁଲକିତ ତନ ମୁଖ ଆବନ ବଚନା ଶରୀର ପୁଲକିତ ହେଇଯାଉଛନ୍ତି ଭଗବାନଙ୍କର ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ଏବଂ ସ୍ପର୍ଶ ପ୍ରାପ୍ତ ହେଉଛନ୍ତି ପୁଲକିତ ତନ ମୁଖ ଆବନ ବଚନା ମୁଖରେ ଆଉ କଥା କିଛି ଆସୁନାହିଁ ବିକାର ଆସୁଛି ଅଷ୍ଟସାତିକ ବିକାର ଆସୁଛି ଦେଖ ତ ରୁଚିର ବେଶ କେଇ ରଚନା କି ରଚନା କରିଛନ୍ତି ଏତେ ସୁନ୍ଦର ରୂପ ଦେଖ ତ ରୁଚିର ବେଶ ବହୁତ ସୁନ୍ଦର ବେଶ ଭଗବାନଙ୍କର ଆମର ଭଗବାନଙ୍କ ରୁଚିର ବେଶ ବିଷୟରେ ବର୍ଣ୍ଣନା କରାଯାଇଛି ଆମର ତୁଳସୀଦାସ ବର୍ଣ୍ଣନା କରିଛନ୍ତି ଶ୍ରୀ ରାମଚନ୍ଦ୍ର କୃପାଳୁ ଭଜ ମନ ହରଣ ଭବ ଭୟ ଦାରୁଣ ନବ କଞ୍ଜ ଲୋଚନ କଞ୍ଜ ମୁଖ କର କଞ୍ଜ ପଦ କଞ୍ଜାରୁଣ କନ୍ଦର୍ପ ଅଗଣିତ ଅମିତ ଛବି ନବ ନୀଳ ନୀରଜ ସୁନ୍ଦରମ ପଟ ପୀତମାନ ତଡ଼ିତ ରୁଚି ସୁଚି ନୌମି ଜନକ ସୁତାବରମ ଏଭଳି ଭାବରେ ତାଙ୍କର ରୂପର ବର୍ଣ୍ଣନା ରହିଛି ଭଗବାନଙ୍କର କନ୍ଦର୍ପ ଅଗଣିତ ଗୋଟିଏ କନ୍ଦର୍ପର ଶୋଭାରେ ପୁରୁଷ ସ୍ତ୍ରୀ ଆକର୍ଷିତ ହୋଇଯାଉଛନ୍ତି ଅଗଣିତ କନ୍ଦର୍ପର ଶୋଭା ରହିଛି ଅମିତ ଛବି ନବ ନୀଳ ନୀରଜ ସୁନ୍ଦରମ ନବ ନବ ମେଘ ସେହିଭଳି ଭାବରେ ବା ନୀରଜ ପଦ୍ମ ଏ ନବ ନୀରଜ କଇଁ ଫୁଲ ଯେଉଁ ରହିଛି ନୀରଜ ସେହିଭଳି ଭାବରେ ସୁନ୍ଦର ଭଗବାନଙ୍କ ରୂପ ନବ ନୀଳ ନୀଳ ନୀରଜ ସୁନ୍ଦରମ ବା ନୀଳ ପଦ୍ମ ପଟ ପୀତ ମାନ ବସ୍ତ୍ର ଧାରଣ କରିଛନ୍ତି ପଟ ବସ୍ତ୍ର ଧାରଣ କରିଛନ୍ତି ଚଳିତ ରୁଚି ବିଦ୍ୟୁତ ଆଲୋକ ଭଳି ବିଦ୍ୟୁତ ଭଳି ସେଭଳି ଭାବରେ ଶୋଭା ପାଉଛି ନୌମି ଜନକ ସୁତାବରମ ଏଭଳି ଭାବରେ ତୁଳସୀଦାସ ଭଗବାନଙ୍କ ରୂପକୁ ବର୍ଣ୍ଣନା କରିଛନ୍ତି ତେଣୁ ଏଇ ରୂପ ଦେଖି ଭଗବାନଙ୍କ ରୂପ ପୁନି ଧୀରଜ ଧରି ଅସ୍ତୁତି କିନ୍ନି ହରସ ହୃଦୟ ନିଜ ନାଥ ହି ଚିହ୍ନି ତେଣୁ ପ୍ରଥମେ ମୁଖରେ କଥା ଆସିଲା ନାହିଁ ତାପରେ ଧୈର୍ଯ୍ୟ ଧାରଣ କରି ଭଗବାନ ବହୁତ ସ୍ତୁତି କରିଛନ୍ତି ମୋର ନ୍ୟାୟ ମେ ପୋଛା ସାଇଁ ପ୍ରଭୁ ମୁଁ ଜଣେ ମୂର୍ଖ ବ୍ୟକ୍ତି ମାନର ମୋର ବୁଦ୍ଧି ନାହିଁ ମୁଁ ଆପଣଙ୍କୁ ପଚାରିଥିଲି ଆପଣଙ୍କୁ କିନ୍ତୁ ଆପଣ ମୋତେ ପଚାରିଲେ ତୁମ ପୁଚ୍ଛ ଉକସ ନରକି ନାହିଁ ସାମାନ୍ୟ ମନୁଷ୍ୟ ଭଳି ମୋତେ ପଚାରିଦେଲେ ଆପଣ ଆପଣଙ୍କୁ ଚିହ୍ନିପାରିଲେ ନାହିଁ ଏଭଳି ଭାବରେ ଅନୁଦୁଃଖ କରୁଛନ୍ତି ତେଣୁ ଭଗବାନ କହୁଛନ୍ତି ପ୍ରଭୁ କହୁଛନ୍ତି ସୁନୁ କପି ଜିଅ ମାନସ ଜାନି ଉଣା ଏ କପି ତମେ ମନ ଉଣା କର ନା ତେଇ ତମ ପ୍ରିୟ ଲକ୍ଷ୍ମଣ ତେ ଦୁଣା ତେଇ ମମ ପ୍ରିୟ ଲକ୍ଷ୍ମଣ ଯେତେବେଳେ ମୋର ପ୍ରିୟ ତୁମେ ତାଠୁ ଦୁଇଗୁଣ ପ୍ରିୟ ସମଦର୍ଶୀ ମୋହି କହ ସବୁ କୋଉ ସମସ୍ତେ ମୋତେ କହନ୍ତି ମୁଁ ହେଉଛି ସମଦର୍ଶୀ ସମହଂ ସର୍ବଭୂତି ହେଇଛି ଭଗବାନ କହିଲେ ଭଗବତ ଗୀତାରେ ସମସ୍ତଙ୍କ ପ୍ରତି ସେ ସମାନ କିନ୍ତୁ ସେବକ ପ୍ରିୟ ଅନନ୍ୟ ଗତିରୁ ଛୋଉ ଯେଉଁମାନେ ଭଗବାନଙ୍କ ସେବକ ଭଗବାନ ଭକ୍ତ ତାଙ୍କର ସେ ଅନନ୍ୟ ଗତି ଭଗବାନ ତାଙ୍କୁ ଭଲ ପାଆନ୍ତି ଯେ ଭଜନ୍ତି ତୁମା ଭକ୍ତ୍ୟା ମୟି ତେଷୁ ଚାପ୍ୟହଂ ତେଣେ ତାପରେ ଭଗବାନ ଏବଂ ହନୁମାନ ସେସବୁ କଥା କହିଲେ ହନୁମାନ କହିଲେ କେମିତି ଋଷିମୂର୍ତ୍ତି ପର୍ବତ ରହିଛି ଏଠି ରହିଛନ୍ତି ଆମର ପ୍ରଭୁ ସୁଗ୍ରୀବ ରହିଛନ୍ତି ତେଣୁ ଏହି ବିଧି ସକଲ କଥା ସମୁଦାୟ ହନୁମାନ ଭଗବାନ ସବୁ କଥା କହିଲେ ଲିଏ ଦୁଇ ଜଣ ପିଠି ପଟ ଚଢ଼ାଇ ଦୁଇ ଜଣଙ୍କୁ ପିଠି ରଖି ଦୁଇ ପଟେ ରଖି ଭଗବାନଙ୍କୁ ହନୁମାନ ଯାଉଛନ୍ତି ଉଡ଼ି ଯାଉଛନ୍ତି ହନୁ ପବନ ପବନ ସୁତ ତେଣୁ ଯେବେ ସୁଗ୍ରୀବ ରାମ କହୁ ଦେଖା ତେଣୁ ଯେତେବେଳେ ସୁଗ୍ରୀବ ପାଖକୁ ଆସିଲେ ରାମଙ୍କୁ ଦେଖିଲେ ଅତିଶୟ ଜନ୍ମ ଧନ୍ୟ କରି ଲେଖା ସୁଗ୍ରୀବ ମଧ୍ୟ ନିଜକୁ ବହୁତ ଧନ୍ୟ ମନେ କଲେ ଏତେ ସୁନ୍ଦର ପୁରୁଷ ହନୁମନ୍ତକୁ ଆଣିକି ଆସିଛନ୍ତି ତେଣୁ ଆମର ବୈଦେଶିକ ବିଳାସରେ ବର୍ଣ୍ଣନା କରାଯାଇଛି ବୋଲେ ସୁଗ୍ରୀବ ରାମ ତେଷୁ ଭାଷା ବେନିଜନେ ପଡ଼ିଛି ଏକାଦଶା ତୁ ଜାଣିଲେ କଥାବାର୍ତ୍ତା ହେଲେ ତେଣୁ ଦୁଇ ଜଣଙ୍କର ଏକାଦଶା ସୁଗ୍ରୀବ ସୂର୍ଯ୍ୟଙ୍କର ପୁତ୍ର ଆଉ ଭଗବାନ ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଆସୁଛନ୍ତି ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ତେଣୁ ବଂଶ ହିସାବରେ ସବୁ ରହିଛି ସମାନ ରହିଛି ସୂର୍ଯ୍ୟବଂଶ ଦୁଇ ଜଣ ଯାକ ଏବଂ ଦୁଇ ଜଣଙ୍କର ପତ୍ନୀଙ୍କୁ ହରଣ ହେଇଛି ଭଗବାନ ପତ୍ନୀଙ୍କୁ ହରଣ କରିଛନ୍ତି, ଆଙ୍କର ପତ୍ନୀଙ୍କୁ ମଧ୍ୟ ହରଣ କରିଛି, ତାଙ୍କ ଭାଇ ବାଳୀ ହରଣ କରିଛି, ତେଣୁ ଏକାଦଶା। ତେଣୁ ବର୍ତ୍ତମାନ ମିତ୍ର ହେଲେ ପାବକ ସାକ୍ଷୀ ଦେଉ କରି ଜୋଇ ପ୍ରୀତି ଦୃଢ଼ାଇ, ତେଣୁ ଅଗ୍ନିକୁ ସାକ୍ଷୀ ରଖି ଭଗବାନ ରାମଚନ୍ଦ୍ର ଏବଂ ସୁଗ୍ରୀବ ମିତ୍ର ହେଲେ। ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ବିଶେଷ ଭାବରେ ମହାପ୍ରଭୁ ଯେଉଁ ଆସିଥିଲେ ସେ ସମ୍ବନ୍ଧ ଜ୍ଞାନ ପ୍ରଦାନ କରିଛନ୍ତି। ଚାରିଭାବ ଭକ୍ତି ଦିଆ ନାଚାମ ଭୁବନ, ଚାରିଭାବ କହିଲେ ସଖ୍ୟ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ଭଗବାନଙ୍କର ଆମ ସହିତ ଯେଉଁ ସମ୍ବନ୍ଧ ରହିଛି, କେତେ ଦାସ ସମ୍ବନ୍ଧ ଥିବ ନହେଲେ, ସଖ୍ୟ ସମ୍ବନ୍ଧ ଥିବ ନହେଲେ, ବାତ୍ସଲ୍ୟ ସମ୍ବନ୍ଧ ନହେଲେ ମାଧୁର୍ଯ୍ୟ ସମ୍ବନ୍ଧ। ତେଣୁ ବର୍ତ୍ତମାନ ସେ ଯେଉଁ ରହିଛନ୍ତି ସୁଗ୍ରୀବ, ତାଙ୍କର ସଖ୍ୟ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ତେଣୁ ମିତ୍ରତା ଅଗ୍ନିକୁ ସାକ୍ଷୀ ରଖି ମିତ୍ରତା ହୋଇଛନ୍ତି। ଭଗବାନ ରାମଚନ୍ଦ୍ର ପଚାରୁଛନ୍ତି ଯେ ଏଇଭଳି ଭାବରେ ମୋର ପତ୍ନୀଙ୍କୁ ହରଣ ହୋଇଛି। ସୁଗ୍ରୀବ କହିଲେ ଆମେ ଯେତେବେଳେ ପାଞ୍ଚ ବାନର ଥିଲେ କୁହାଯାଇଛି, ପାଞ୍ଚ ଏଇ ସବୁ ବାନର ଏମାନେ ସବୁ, ତେଣୁ ଏମାନେ ଯେତେବେଳେ ବସିଥିଲେ ସେ ବିଶ୍ୱଲୋକ ପର୍ବତ ଉପରେ, ରାବଣ ଯେତେବେଳେ ସୀତାଙ୍କୁ ନେଇଯାଉଥିଲା, ସୀତା ସେତେବେଳେ ଦେଖିଥିଲେ ସେଇଠି ତାଙ୍କର ଯେଉଁ ଅଳଙ୍କାର ସବୁ ରହିଛି, ଅଳଙ୍କାର ଖୋଲି ଗୋଟେ ବସ୍ତ୍ରରେ ବାନ୍ଧି ପକାଇ ଦେଇଥିଲେ ତାଙ୍କ ଉପରେ। ସେ ରାମ ରାମ ହା ରାମ ପୁକାରି, ରାମ ରାମ କହିକି ଯାଉଥିଲେ ସେ, ଆମ ହିଁ ଦେଖି ଦିନେ ହିଁ ପଟେ ଡାରି, ଆମକୁ ଦେଖିକରି ସେ ଆମ ଉପରେ ଏଇ ବସ୍ତ୍ରକୁ ପକାଇଥିଲେ ଏଇ ଅଳଙ୍କାର ସବୁ। ମାଗା ରାମ ତୁରତ ଏଇ ଦିନା ପଟ ଉର ଲାଇ ସୋଚ ଅତି କିନ୍ନା, ତେଣୁ ଯେତେବେଳେ ରାମଜୀ ମାଗିଲେ କହିଲେ ଦେଖିବା ତ ସେ ଅଳଙ୍କାର କିଭଳି, ତେଣୁ ସେ ଅଳଙ୍କାର ଆଣିକି ଦେଲେ। ସେ ଅଳଙ୍କାର ଦେଖି ରାମଚନ୍ଦ୍ର ବହୁତ ଦୁଃଖିତ ହୋଇଗଲେ, ତାଙ୍କର ପତ୍ନୀଙ୍କୁ ନେଇଯାଇଛନ୍ତି ରାବଣ ଜାଣିପାରିଲେ, ତେଣୁ ବହୁତ ଦୁଃଖିତ ହେବାରୁ ସୁଗ୍ରୀବ କହୁଛନ୍ତି, ଖସ୍ ସୁଗ୍ରୀବ ଶୁଣୁ ରଘୁ ବୀରା ତଜଉଁ ସୋଚ ମନ ଆନ ଧୀରା। ସୁଗ୍ରୀବ କହୁଛନ୍ତି ହେ ମିତ୍ର ରଘୁବୀର, ତୁମେ ସୂଚନା ଦୂର କର, ସର୍ବପ୍ରକାର କରେ ସେବକାଇ ଯେହି ବିଧି ମିଲେହି ଜାନିକି ଆଇ, ଆମେ ଆପଣଙ୍କ ସେବାରେ ଅଛୁ, ଆମେ ନିଶ୍ଚିନ୍ତ ଭାବରେ ସୀତାଦେବୀଙ୍କୁ ଖୋଜି ଆଣିବୁ, ଏଇଭଳି ଭାବରେ ଆଶ୍ୱାସନ ଦେଉଛନ୍ତି। ତେଣୁ ବର୍ତ୍ତମାନ ସୁଗ୍ରୀବ ତାଙ୍କର ଦୁଃଖ ମଧ୍ୟ କହୁଛନ୍ତି, କେମିତି ତାଙ୍କର ଭାଇ ଗୋଟେ ଥର, ସୁଗ୍ରୀବ ହେଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର, ବାଳୀ ହେଉଛନ୍ତି ଇନ୍ଦ୍ରଙ୍କର ପୁତ୍ର, ତେଣୁ ଦୁଇ ଭାଇ ସେମାନେ, ତେଣୁ ଇଏ ଗୋଟେ ଥର ସେ ଥିଲାବେଳେ କିସ୍କିନ୍ଦାରେ ଯେଉଁ ରହିଛି ମୟଦାନଙ୍କର ପୁତ୍ର ଦୁନ୍ଦୁଭି, ସେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆହ୍ୱାନ କଲା, ତେଣୁ ସୁଗ୍ରୀବ ଏବଂ ବାଳୀ ଦୁଇ ଜଣ ଯାକ ଧାଇଁଲେ ତା ପଛରେ। ତେଣୁ ଗଲାବେଳେ ସେ ବାଳୀ କହିଲା, ସୁଗ୍ରୀବ ସାନ ଭାଇ ତାଙ୍କୁ କହିଲେ, ତୁମେ ରୁହ, ଗୋଟେ ପର୍ବତ ଗୋବରରେ ସେ ପ୍ରବେଶ କରିଗଲା, ଗୋଟେ ସ୍ଲୋ କରିଦେ, ଗୋବରରେ ପ୍ରବେଶ କରିଗଲା, ତେଣୁ ବାଳୀ କହିଲେ ତୁମେ ଅପେକ୍ଷା କର, ମୁଁ ଯଦି ଗୋଟେ ସପ୍ତାହ ଭିତରେ ଦୁଇ ସପ୍ତାହ ଭିତରେ ନ ଆସିଲି ତୁମେ ତାହେଲେ ଫେରିଯିବ, ଜାଣିବି ମୋର ମୃତ୍ୟୁ ହେଲା। ତେଣୁ ଏଇଭଳି ଭାବରେ କହିବାରୁ ସେ ଗଲେ, ଗୋଟିଏ ମାସ ପର୍ଯ୍ୟନ୍ତ ଅପେକ୍ଷା କଲେ, ମାସ ଦିବସ ତା ରହି ଖରାରି ନିଶରି ରୁଧିର ଧାର ନାହିଁ ଭାରି, ତେଣୁ ତାପରେ ସବୁ ରକ୍ତ ବାହାରିଲା ସେଥିରୁ, ଏ ଭାବିଲେ ବୋଧେ ଭାଇଙ୍କର ମୃତ୍ୟୁ ହୋଇଗଲା, ତେଣୁ କାଳେ ସେ ରାକ୍ଷସ ଆସି ଦୁନ୍ଦୁବି ଆସି ପୁଣି ଆମକୁ ହଇରାଣ କରିବ, ତେଣୁ ସେ ପର୍ବତ ଗୁମ୍ଫାରେ ଗୋଟେ ପାହାଡ଼ଟେ ଗୋଟେ ପଥର ରଖିଦେଇ ସେ ପଳେଇ ଆସିଲେ। ମନ୍ତ୍ରୀମାନେ ମନ୍ତ୍ରୀ ନ ପୁରା ଦେଖ ବିନ ସାଇ ଦିନ ହିଁ ମୋହି ରାଜ ବରିଆଇ, ତେଣୁ ସେମାନେ ମୋତେ ରାଜ୍ୟ ପ୍ରଦାନ କଲେ। ତାପରେ ବାଳି ଯେତେବେଳେ ଆସି ଦେଖିଲେ ମୋତେ ମାରିବା ପାଇଁ ପର୍ବତ ଗୁମ୍ଫାରେ ଏଇ ପାହାଡ଼ ପଥରକୁ ରଖିଦେଇ ସେ ଆସି ନିଜେ ରାଜା ହୋଇଛି, ତେଣୁ ତାକୁ ମାରିବା ପାଇଁ ଉଦ୍ୟତ ହେଲେ। ତେଣୁ ତାଙ୍କର ଏହିଭଳି ଭାବରେ ଶତ୍ରୁତା ହୋଇଛି। ତେଣୁ ଇଏ ଏଇଠି ରହିଛନ୍ତି କାହିଁକି ନା ସେ ଯେଉଁ ଦୁନ୍ଦୁଭିତ ମାରିଥିଲେ ସେ ତାର ମୃତ ଶରୀରକୁ ଫିଙ୍ଗି ଦେଇଥିଲେ, ଯେଉଁଟାକି ମାତଙ୍ଗ ମୁନିଙ୍କ ଆଶ୍ରମରେ ପଡ଼ିଥିଲା। ତେଣୁ ମାତଙ୍ଗ ମୁନି ତାକୁ ଅଭିଶାପ ଦେଇଥିଲେ ଯିଏ ଏଇ ସବୁକୁ ଏଠି ଫିଙ୍ଗିଛି ସିଏ ଯଦି ଏଠିକି ଆସିବ ତାର ମୃତ୍ୟୁ ହେବ। ତେଣୁ ସେ ଋଷିମୁଖ ପର୍ବତକୁ ସେ ଆସିପାରୁନଥିଲା। ତେଣୁକରି ଆଜି ସୁଗ୍ରୀବ ଏମାନେ ସବୁ ସେଇଠି ଆଶ୍ରୟ ନେଇଛନ୍ତି। ତେଣୁ ଭଗବାନ କହିଲେ ମୁଁ ତୁମର ଭାଇଙ୍କୁ ହତ୍ୟା କରିବି। ତେଣୁ ବହୁତ ତାଙ୍କୁ ବୁଝେଇଲେ, କହିଲେ ଦେଖ ପ୍ରକୃତ ମିତ୍ର କିଏ, ସେବକ ସଠନ ରୂପ କୃପନ କୁନାରୀ କପଟି ମିତ୍ର ସୁଲମ ଚାରୀ ସମଚାରୀ ସଖା ସୋଚ ତ୍ୟାଗ ହଉ ବଲ ମୋରେ ସବୁବିଧି ଘଟଉ କାଜ ତୁମେ ତୋରେ। ଭଗବାନ କହୁଛନ୍ତି ଦେଖ ଷଠ ସେବକ ଯେଉଁମାନେ ଦୁଷ୍ଟ ସେବକ ଯେଉଁମାନେ ନୃପ କୃପଣ ରାଜା କୃପଣ ରାଜା ରାଜାଙ୍କର ଦାୟିତ୍ୱ ରହୁଛି ସେ ପ୍ରଜାମାନଙ୍କ ଦାୟିତ୍ୱ ନେବେ, ଯେଉଁ କର ଆଦାୟ କରୁଛନ୍ତି ତାଙ୍କର ସେବାରେ ଲଗେଇବେ। କିନ୍ତୁ ସେ କୃପଣ କରି ଯଦି ସେ କରକୁ ନିଜେ ଉପଭୋଗ କରିବେ ସେ ହେଉଛି କୃପଣ ରୂପ। ଏବଂ ନାରୀ କୁନାରୀ, ନାରୀ ଯଦି ସଚରିତ୍ର ନହେଲା ତାହେଲେ କୁନାରୀ ସେ ହେଇଗଲା। କପଟି ମିତ୍ର, ତେଣୁ ଏମାନେ ହେଉଛନ୍ତି ଶୂଳସନ ଚାରି, ଏ ଚାରିଜଣ ହେଉଛନ୍ତି ଶୂଳ ଭଳି ବିଦ୍ଧ କରିବେ। ତେଣୁ ସଖା ସୋଚ ତ୍ୟାଗ ବଲ ମୋରେ, ମୋର ଏତେ ବଳ ଅଛି ତୁମେ ସୂଚନା କର ନା, ସବୁବିଧି ଘଟବ କାଜ ମେ ତୋରେ, ମୁଁ ତୁମର କାର୍ଯ୍ୟକୁ କରିବି, ମୁଁ ରାଜା କରେଇବି। ତେଣୁ ଏଇଭଳି ଭାବରେ ଭଗବାନ ତ ପରୀକ୍ଷା କଲେ, ତାଙ୍କର ବହୁତ ବଳ ଅଛି, ତୁମେ ଦୁନ୍ଦୁଭି ଯେଉଁ ଶରୀର ରହିଛି ମୃତ ଶରୀରକୁ ଯଦି ଫିଙ୍ଗି ଦେଇପାରିବେ ତାହେଲେ ମୁଁ ଜାଣିବି ତାଙ୍କର ଆପଣଙ୍କ ଭଳି ଶକ୍ତି ହେବ ବୋଲି। ତେଣୁ ଭଗବାନ ଫିଙ୍ଗିଦେଲେ, ପାଦ ନଖରେ ଫିଙ୍ଗିଦେଲେ ଦୁନ୍ଦୁଭିର ଶରୀରକୁ, ମୃତ ଶରୀରକୁ। ଏବଂ ସାତତାଳ ବୃକ୍ଷ ଥିଲା, ସାତତାଳ ବୃକ୍ଷକୁ ଭଗବାନ ଗୋଟିଏ ଶରୀରରେ ବିଦ୍ଧ କରିଦେଲେ। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ବାଳିଙ୍କ ପ୍ରତି ସମାନ ବଳ ବୋଲି ସେ ଭାବି, ତାଙ୍କଠୁ ଅଧିକ ବଳ ଭାବି ତେଣୁ ଆଶ୍ୱସ୍ତ ହେଲେ ସେ। ତେଣୁ ଭଗବାନ କହିଲେ ସୁଗ୍ରୀବଙ୍କୁ, ତୁମେ ଯାଇ ବାଳିଙ୍କ ସହିତ ଯୁଦ୍ଧ କର। ତେଣୁ ସୁଗ୍ରୀବ ଆସି ପୁଣି ବାଳିଙ୍କୁ ଆହ୍ୱାନ କରି ଯୁଦ୍ଧ କରିବା ପାଇଁ ବସିଲେ। ଭଗବାନଙ୍କ ସାହାଯ୍ୟରେ ସେ ଆସିଗଲେ, କିନ୍ତୁ ବାଳି ଯେଉଁଭଳି ବା ଆକ୍ରମଣ କଲେ ଇଏ ଭାବିଲେ ମୋର ଏଠି ପ୍ରାଣ ଚାଲିଯିବ, ତେଣୁ ପଳେଇ ଆସିଲେ। ଭଗବାନ ରାମଚନ୍ଦ୍ର ବୋଧେ ମୋତେ ସାହାଯ୍ୟ କରିବେ ନାହିଁ ଏଇଭଳି ଭାବି ପଳେଇ ଆସିଲେ। ତେଣୁ ଯେତେବେଳେ ଆସି ପଚାରିଲେ, ପ୍ରଭୁ ଆପଣ ମୋତେ କହିଲେ ସାହାଯ୍ୟ କରିବେ ବୋଲି, ଯଦି କରିନଥାନ୍ତେ ତାହେଲେ ମୋତେ ମନା କରିଥାନ୍ତେ, ମୋତେ କହିଲେ କିନ୍ତୁ ମୁଁ ଗଲି, କିନ୍ତୁ ଆପଣ ମୋତେ ସାହାଯ୍ୟ କଲେ ନାହିଁ। ଦେଖ ତୁମେ ଦୁଇ ଜଣଙ୍କର ଏକାଭଳି ଶରୀର, ମୁଁ ଜାଣିପାରେ ନାହିଁ ଚିହ୍ନିପାରେ ନାହିଁ, ଯଦି ମୁଁ ମାରିବି ତୀର ମାରିବି ତୁମେ କାହାକୁ ମାରିବି। ତେଣୁ କହିବି ଠିକ୍ ଅଛି, ଗୋଟେ ମାଳା ଦେଲେ ତାଙ୍କୁ, କହିଲେ ଏଥରକ ଯାଅ ମୁଁ ଜାଣିଲି ତୁମ କଥା, ମୁଁ ଜାଣିପାରିବି। ତେଣୁ ତାପରେ ଦ୍ୱିତୀୟବାର ଯେଉଁ ଯୁଦ୍ଧ କରିଛନ୍ତି ସେ ସମୟରେ ତାରା ମନା କରୁଥିଲେ ବାଳିଙ୍କୁ, ଯେ ସିଏ ବର୍ତ୍ତମାନ ଭଗବାନ ରାମଚନ୍ଦ୍ରଙ୍କର ବଳରେ ବଳିଆ ନେଇଛନ୍ତି, ତୁମେ ତାଙ୍କଠୁ ଯାଅ ନା, କିନ୍ତୁ ସେ ଶୁଣିଲେ ନାହିଁ। ତେଣୁ ବାଳି ସେ ଯୁଦ୍ଧ କରୁଛନ୍ତି, ଭଗବାନ ପଛରୁ ତୀର ମାରି ତାକୁ ହତ୍ୟା କରିଛନ୍ତି। ତେଣୁ ବାଳି କହିଲେ, ଆପଣ ଧର୍ମରାଜ ଧର୍ମ ହେତୁ ଅବତାର ହେଉ ଗୋସାଇଁ, ପ୍ରଭୁ ଆପଣ ଧର୍ମରାଜ ଧର୍ମ ସ୍ଥାପନ କରନ୍ତି, ଯଦା ଯଦାଇ ଧର୍ମ ସେ ଆପଣ କହିଛନ୍ତି ଧର୍ମ ସ୍ଥାପନ କରନ୍ତି ଆପଣ, କିନ୍ତୁ ଇଏ କି ଧର୍ମ ମାରେ ମହି ବ୍ୟାଧ କି ନାହିଁ, ଜଣେ ଯିଏ ବୀର ଯିଏ ସେ ଆଗରେ ସାମ୍ନାରେ ଆକ୍ରମଣ କରିବେ, ଆପଣ ପଛପଟୁ ମୋତେ ହତ୍ୟା କଲେ, ଇଏ କ'ଣ ଆପଣଙ୍କ ଧର୍ମ, ଇଏ କି ବୀରତା। ମେ ମୟୁରୀ ସୁଗ୍ରୀବ ପିଆରା, ମୁଁ କେମିତି ଆପଣଙ୍କର ଶତ୍ରୁ ହୋଇଗଲି, ସୁଗ୍ରୀବ କେମିତି ଆପଣଙ୍କ ମିତ୍ର ହୋଇଗଲା, ଅବଗୁଣ କବନ ନାଥ ମୟୀ ମାରା, ମୋର କ'ଣ ଦୋଷ ଅଛି ଆପଣ ମୋତେ ମାରିଲେ ପ୍ରଭୁ, ଅବଗୁଣ କବନ। ତେଣୁ ଭଗବାନ କହୁଛନ୍ତି ଯେ ଅନୁଜ ବଧୁ ଭାଗିନୀ ସୂତ ନାରୀ ଶୂନୁ ଷଠ କନ୍ୟା ସମୟ ଚାରି, ଆରେ ଷଠ ତୁ ତୋର ଦୋଷ କ'ଣ ବୁଝିପାରୁନାହୁଁ, ଅନୁଜ ବଧୁ ସାନ ଭାଇର ସ୍ତ୍ରୀ ଭଗିନୀ ଭଉଣୀ ସୂତ ନାରୀ ପୁତ୍ରର ସ୍ତ୍ରୀ ବୋହୁ ସୁନୁଷଠ ଏବଂ କନ୍ୟା ଏ ଚାରିଜଣ ହେଉଛନ୍ତି ସମୟ ଚାରି କନ୍ୟା ଭଳି ତୁମେ ଇନି କୁଦୃଷ୍ଟି ବିଲୋପୈ ଜୋଇ ତେଣୁ ଏମାନଙ୍କ ପ୍ରତି ଯେଉଁମାନେ କୁଦୃଷ୍ଟି କରିବେ ତାହି ବଧେ କିଛି ପାପ ନ ହୋଇ ତାଙ୍କୁ ବଧ କଲେ କୌଣସି ପାପ ହେବ ନାହିଁ ତୁମେ ବଧର ଯୋଗ୍ୟ ତେଣୁ ଭଗବାନଙ୍କର କୃପାରୁ ସେ ନିଜର ଦୋଷ ବୁଝି କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ନିଜର ପୁତ୍ର ଅଙ୍ଗଦକୁ ସମର୍ପଣ କରିଛନ୍ତି ଭଗବାନ ପାଖରେ ପ୍ରଭୁଙ୍କର ପାଦପଦ୍ମରେ ସମର୍ପଣ କରିଛନ୍ତି ଅବନାଥ କରି କରୁନା ବିଲୋକୁ ଦେଉ ଯୋ ବର ମାଙ୍ଗୁ ପ୍ରଭୁ ମୋ ପ୍ରତି କରୁଣା କରି ବର ପ୍ରଦାନ କରନ୍ତୁ ଦେହି ଯୋନି ଜନ୍ମ କର୍ମବଶତଃ ରାମପଦ ଅନୁରାଗ ପ୍ରଭୁ ମୁଁ ଯେକୌଣସି ଜନ୍ମ ପ୍ରାପ୍ତ ହୁଏ ପଛେ ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେବାନୀ ରହେ ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ ଏଇଟା ଆମର ପ୍ରାର୍ଥନା ଆମେ ଯେକୌଣସି ଜନ୍ମରେ ପରଜନ୍ମ କ'ଣ ଯାହା ପାଇବା କିଛି ଅସୁବିଧା ନାହିଁ କିନ୍ତୁ ସବୁ ଜନ୍ମରେ ଆମେ ଭଗବାନର ଭକ୍ତି ପାଇଁ ପ୍ରାର୍ଥନା କରିବା ଏକଥା ସେ ମଧ୍ୟ ପ୍ରାର୍ଥନା କରୁଛନ୍ତି ପ୍ରକୃତରେ ଭଗବାନ ବଳିକୁ ଉଦ୍ଧାର କରିଛନ୍ତି ବାଳିଙ୍କୁ ରାମ ବାଲ ନିଜ ଧାମ ପଠାବା ନଗର ଲୋକ ସବୁ ବ୍ୟାକୁଳ ଧାବା ଭଗବାନ ରାମଚନ୍ଦ୍ର ବାଳିଙ୍କୁ ତାଙ୍କର ଧାମ ପଠାଇ ଦେଇଛନ୍ତି ଅଯୋଧ୍ୟା ଧାମକୁ ପଠାଇ ଦେଇଛନ୍ତି ତେଣୁ ଏହିଭଳି ଭାବରେ ଭଗବାନ ସୁଗ୍ରୀବଙ୍କୁ ରାଜ୍ୟର ରାଜା କରେଇଲେ କିଷ୍କିନ୍ଦ ରାଜ୍ୟର ରାଜା କରେଇଲେ ତେଣୁ ଯେତେବେଳେ ବର୍ଷା ଋତୁ ଆସିଗଲା ବର୍ଷା ଏବଂ ଶରତ ଋତୁ ଏ ଚାରି ମାସ ସମସ୍ତେ କୁଆଡ଼େ ଯାଆନ୍ତି ନାହିଁ ତେଣୁ ଭଗବାନ ପ୍ରବର୍ଷଣ ପର୍ବତ ଉପରେ ରହିଲେ କିଷ୍କିନ୍ଦ ରାଜା ହେଇକରି ବର୍ତ୍ତମାନ ସୁଗ୍ରୀବ ରାଜ୍ୟକୁ ଗଲେ ତେଣୁ ଏଠି ଯେଉଁ ବର୍ଷାର ସବୁ ଶୋଭା ଶରତ ଋତୁର ଶୋଭା ବର୍ଣ୍ଣନା କରାଯାଉଛି ଭଗବାନ ରାମଚନ୍ଦ୍ର ବର୍ଣ୍ଣନା କରୁଛନ୍ତି ଲକ୍ଷ୍ମଣଙ୍କୁ ଦୁଇ ଭାଇ ଏକତ୍ର ରହିଛନ୍ତି ଆଲୋଚନା ଚାଲିଛି ସବୁ ପ୍ରକୃତିର ଶୋଭାକୁ ବର୍ଣ୍ଣନା କରୁଛନ୍ତି ଭଗବାନ ଦେଖି ମନୋହର ଶୈଳ ଅନୁପା ରହେ ତ ଅନୁଜ ସହିତ ସୁରଗୋପା ସୁରପତି ଦେବତାମାନଙ୍କର ଯେ ଭଗବାନ ଦେବତାମାନଙ୍କର ପ୍ରଭୁ ସିଏ ଦେଖି ମନୋହର ଶୈଳ ଅନୁପା ଏ ଯେଉଁ ଶୈଳ ଏ ଯେଉଁ ପର୍ବତ ଦେଖି ପ୍ରବର୍ଷଣ ପର୍ବତ ସେଇଠି ଦେଖି ସେଇ ଦୁଇ ଜଣ ଦୁଇ ଭାଇ ରହିଛନ୍ତି ସେଇଠି ମଧୁକର ଖାବ ମୃଗ ତନୁଧରି ଦେବା କରେଇ ସିଦ୍ଧ ମୁନି ପ୍ରଭୁକେ ସେବା ତେଣୁ ଦେବତାମାନେ ମଧୁକର ଖାବ ମୃଗ ତନୁଧରି ଦେବା ଦେବତାମାନେ କେତେବେଳେ ଭ୍ରମର ହୋଇକି ଆସୁଛନ୍ତି କେତେବେଳେ ଖବ ହୋଇକରି ଆସୁଛନ୍ତି କ'ଣ ଖବ କହିଲେ ପକ୍ଷୀ କେତେବେଳେ ମୃଗ ହୋଇକରି ଆସୁଛନ୍ତି ଦେବତାମାନେ ଆସୁଛନ୍ତି ଏବଂ ସିଦ୍ଧ ମୁନି ପ୍ରଭୁକେ ସେବା କେତେବେଳେ ସିଦ୍ଧମାନେ କେତେବେଳେ ମୁନିମାନେ ସେମାନେ ଏଇଭଳି ଭାବରେ ଶରୀର ଧାରଣ କରି ଭଗବାନଙ୍କ ସେବାରେ ରହୁଛନ୍ତି ତେଣୁ ଏଇ ଯେଉଁ ବର୍ଷା ଋତୁର ସବୁ ରହିଛି ବର୍ଣ୍ଣନା ହରିତ ଭୂମି ତୃଣ ସଂକୁଳ ସମୁଝି ପରହିଁ ନହିଁ ପନ୍ଥ ଜିମି ପାଖଣ୍ଡ ବାଦ ତେ ଗୁପ୍ତ ହୋଇ ସଦ ଗ୍ରନ୍ଥ ଭାଗବତ ମଧ୍ୟ ସେଇଭଳି ଶ୍ଳୋକ ସବୁ ଅଛନ୍ତି ବର୍ଷା ଋତୁରେ ବର୍ଣ୍ଣନାରେ କୁହାଯାଇଛି ବର୍ଷା ଋତୁରେ ଯେଭଳି ଭାବରେ ତମସା ଭାନ୍ତିନା ଗ୍ରହା ନିଶା ମୁଖେଶୀ ଖଦ୍ୱତା ତମସା ଭାନ୍ତିନା ଗ୍ରହା ବର୍ଷା ଦିନରେ ଆମେ ଦେଖିବା ଯେଉଁ ରହିଛି ଆକାଶରେ ବାଦଲ ଛାଇ ହୋଇଯାଇଥିବ ତାରାମାନଙ୍କର ଶୋଭା ନଥାଏ ତାରା ବା ଚନ୍ଦ୍ରର ଶୋଭା ନଥାଏ କିନ୍ତୁ ଯେଉଁମାନେ ଜୁଳୁଜୁଳିଆ ପବଙ୍କର ବହୁତ ପ୍ରାଦୁର୍ଭାବ ଥାଏ ସେହିଭଳି ଭାବରେ ତଥା ପାପେନ ପାଖଣ୍ଡି ନ ବେଦଉ କଳୁ ଜନା ସେହିଭଳି ଭାବରେ ପାଖଣ୍ଡି ବ୍ୟକ୍ତିମାନେ କଳିଯୁଗରେ ପାଖଣ୍ଡି ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ହେବ ତେଣୁ ସେମାନେ ବେଦକୁ ଜାଣିପାରିବେ ନାହିଁ ଭଗବାନ ରାମଚନ୍ଦ୍ର ମଧ୍ୟ ସେ କଥା କହୁଛନ୍ତି ଜିମି ପାଖଣ୍ଡ ବାଦ ତେ ଗୁପ୍ତ ହୋଇ ସଦଗ୍ରନ୍ଥ ସଦଗ୍ରନ୍ଥ ଗୁପ୍ତ ହୋଇଯିବ ଲୁପ୍ତ ହୋଇଯିବ ଜାଣିପାରିବେନି ଲୋକମାନେ ପାଖଣ୍ଡ ଗ୍ରନ୍ଥକୁ କହିବି ହେଉଛି ପ୍ରକୃତ ଗ୍ରନ୍ଥ। ଏଇଭଳି ଭାବରେ ବର୍ଷା ଋତୁର ଶରତ ଋତୁର ବର୍ଣ୍ଣନା କରାଯାଇଛି। ଶରତ ଋତୁରେ କିଭଳି ନା ସରିତା ସର ନିର୍ମଳ ଜଳ ସୋହା, ଶରତ ଋତୁରେ ଯେଉଁ ଜଳ ବହୁତ ସ୍ୱଚ୍ଛ ହୋଇଯାଏ। ସନ୍ତ ହୃଦୟ ଦେଶ ଗତମତ ମୋହା, ଯେଉଁଭଳି ଭାବରେ ସାଧୁଙ୍କର ହୃଦୟ ହୋଇଯାଏ, ଶୁଦ୍ଧ ନିର୍ମଳ ହୋଇଯାଏ। ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ସେ କଥା କହୁଛନ୍ତି। ଯେତେବେଳେ ଆମେ ଭଗବାନ କଥା ଶ୍ରବଣ କରୁଛେ ସେତେବେଳେ କ'ଣ ହେଉଛି ନା ଆମର ହୃଦୟରେ ଯେଉଁ ସବୁ ଅନର୍ଥ ରହିଛି ସେସବୁ ଦୂର ହୋଇଯାଉଛି। ଦୂର ହେଇ କିଭଳି ଦୂର ହେଉଛି ନା ପ୍ରବିଷ୍ଟ କର୍ଣ୍ଣରେନ୍ଦ୍ରେଣ ସ୍ୱାନଂ ଭାବସ୍ୱରୂପଂ ଧୁନତି ଶ୍ୟାମଳଂ କୃଷ୍ଣ ଶରୀରସ୍ୟ ଯଥା ଶରତ। ଭଗବାନ କଥା ଯେତେବେଳେ ଆମେ ଶ୍ରବଣ କରୁଛେ ଭଗବାନ କର୍ଣ୍ଣ ମାଧ୍ୟମରେ ଆମ ହୃଦୟରେ ପ୍ରବେଶ କରୁଛନ୍ତି। ହୃଦୟରେ ପ୍ରବେଶ କଲେ ଆମ ହୃଦୟରେ ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ସେସବୁ ରହିଛି ସେସବୁ ସଫା କରିଦିଅନ୍ତି। ଧୁନତି ଶ୍ୟାମଳଂ କୃଷ୍ଣ, ଯେତେ ମଇଳା ଅଛି ସବୁ ଭଗବାନ ସଫା କରିଦିଅନ୍ତି। ଶରୀରସ୍ୟ ଯଥା ଶରତ, ଯେଭଳି ଭାବରେ ଶରତ ଋତୁର ବୃଷ୍ଟିରେ ଜଳ ନିର୍ମଳ ହୋଇଯାଏ ସେଭଳି ଭାବରେ ଭଗବାନ କଥା ଶ୍ରବଣରେ ମନ ପବିତ୍ର ହୋଇଯାଏ। ତେଣୁ ଏଇଭଳି ଭାବରେ ବର୍ଷା ଏବଂ ଶରତ ଚାରି ମାସ ଚାଲିଗଲା ପରେ ଫେରିଲେ ନାହିଁ ସୁଗ୍ରୀବ, ତେଣୁ ଭଗବାନ ପଠାଉଛନ୍ତି ଲକ୍ଷ୍ମଣ ଦେବଙ୍କୁ, ଲକ୍ଷ୍ମଣ ଦେଖ ସୁଗ୍ରୀବ କାହିଁ ଆସିଲେ ନାହିଁ। ତେଣୁ ଲକ୍ଷ୍ମଣ କ୍ରୋଧ ପ୍ରକାଶ କରି ଯାଇ ପହଞ୍ଚିଛନ୍ତି କିଷ୍କିନ୍ଧାପୁରରେ। ତେଣୁ କିଷ୍କିନ୍ଧାପୁରରେ ଯେତେବେଳେ ପହଞ୍ଚନ୍ତି ସେତେବେଳେ ବହୁତ କ୍ରୋଧରେ ଯାଉଛନ୍ତି, ବହୁତ କ୍ରୋଧରେ ଯାଉଛନ୍ତି। ତେଣୁ ଏକଥା ଆମର ଏଥିରେ ମଧ୍ୟ ବର୍ଣ୍ଣନା କରାଯାଇଛି, ମହର୍ଷି ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି ଯେତେବେଳେ ଦେଖିଲେ, ଅବଶ୍ୟ ତା ପୂର୍ବରୁ ହନୁମାନ ଯାଇକରି ସୁଗ୍ରୀବଙ୍କୁ କହିଛନ୍ତି ଆମେ ବ୍ୟବସ୍ଥା କରିବା, ଯୁଦ୍ଧ ପାଇଁ ବ୍ୟବସ୍ଥା କରିବା। ତେଣୁ ସେ ସବୁ ବିଭିନ୍ନ ସବୁ ମର୍କଟମାନଙ୍କୁ ସବୁ ଯୋଗାଡ଼ କରାଯାଉଛି, ସୈନ୍ୟ ବ୍ୟବସ୍ଥା କରାଯାଉଛି, କ'ଣ ଲଙ୍କାରେ ଯୁଦ୍ଧ କରିବା ପାଇଁ ସୈନ୍ୟ ବ୍ୟବସ୍ଥା ସବୁ କରାଯାଉଛି, ସୈନ୍ୟମାନଙ୍କୁ ସବୁ ଆହ୍ୱାନ କରାଯାଉଛି, ବ୍ୟବସ୍ଥା ହୋଇଯାଇଛି। କିନ୍ତୁ ଇଏ ଜାଣିନଥିଲେ, ତେଣୁ ଯାହା ହେଉ ଯେତେବେଳେ କ୍ରୋଧ ପ୍ରକାଶ କରି ଯାଇଛନ୍ତି ସେତେବେଳେ ସୁଗ୍ରୀବ ପଠାଇଛନ୍ତି, ତାରାଙ୍କୁ ପଠାଇଛନ୍ତି, ବାଳୀଙ୍କର ପତ୍ନୀ ହେଉଛନ୍ତି ତାରା, ତାଙ୍କୁ ପଠାଇଛନ୍ତି। ତେଣୁ ତାରା ଲକ୍ଷ୍ମଣଙ୍କୁ ଶାନ୍ତ କରାଉଛନ୍ତି, ସେ ଗୋଟେ ଉଦାହରଣ ଦେଇଛନ୍ତି ପ୍ରଭୁ, ଯେଉଁ ଘୃତାଚି ବା ମେନକା ଯେତେବେଳେ ବିଶ୍ୱାମିତ୍ର ଧ୍ୟାନ କରୁଥିଲେ 60,000 ବର୍ଷ ଧରି ଧ୍ୟାନ କରିଥିଲେ, ତାଙ୍କର ଧ୍ୟାନ ଭଗ୍ନ କରିବା ପାଇଁ ଇନ୍ଦ୍ର ପଠାଇଥିଲେ ମେନକାଙ୍କୁ। ତେଣୁ ମେନକା ଯେଉଁ କୁହାଯାଇଛି, ପ୍ରଭୁପାଦ ମହାରାଜ କହନ୍ତି ମେନକାଙ୍କର କାଚର ଋଣୁଣୁ ଶବ୍ଦ ଶୁଣି ସେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ, ଏଭଳି ଆକର୍ଷିତ ହୋଇଗଲେ କୁହାଯାଇଛି ଯେ 10 ବର୍ଷ ତାଙ୍କୁ ଗୋଟିଏ ଦିନ ଭଳି ଲାଗିଲା, 10 ବର୍ଷ ତାଙ୍କୁ ଗୋଟିଏ ଦିନ ଭଳି ଲାଗିଥିଲା। ତେଣୁ ସେ ତାରା ସେଭଳି ଭାବେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଯେ ଯେହେତୁ ତାଙ୍କ ସ୍ତ୍ରୀକୁ ହରଣ କରିନେଇଥିଲେ, ଆମର ବାଳୀ ତାଙ୍କୁ ହରଣ କରିନେଇଥିଲେ, ତେଣୁ ବର୍ତ୍ତମାନ ସେ ତାଙ୍କ ସ୍ତ୍ରୀ ସଙ୍ଗ ପ୍ରାପ୍ତ ହେଲେ, ତେଣୁ ତାଙ୍କର ଡେରି ହେଲେ ମଧ୍ୟ ସିଏ ବ୍ୟବସ୍ଥା କରୁଛନ୍ତି, ସୈନ୍ୟ ବ୍ୟବସ୍ଥା କରୁଛନ୍ତି। ଲଙ୍କାରେ ସେ କହୁଛନ୍ତି 130,000 କୋଟି 36,000 ରାକ୍ଷସ ରହୁଥିଲେ, ତାଙ୍କ ସହ ଯୁଦ୍ଧ ହେବ। 130,000 କୋଟି ମାନେ 100,000 କୋଟି, 36,000 ରାକ୍ଷସ ରହିଛନ୍ତି, ତାଙ୍କ ସହ ଯୁଦ୍ଧ କରାଯିବ। ତେଣୁ ସବୁ ସେଇଭଳି ଭାବରେ ପ୍ରସ୍ତୁତି ଆମେ କରିଛୁ ବୋଲି କହି ତାଙ୍କୁ ଶାନ୍ତ କରାଇଲେ। ତେଣୁ ସୁଗ୍ରୀବ ଏବଂ ହନୁମାନ ଇତ୍ୟାଦି ଲକ୍ଷ୍ମଣ ଦେବ ସବୁ ଆସି ବର୍ତ୍ତମାନ ସବୁ ବାନର ସେନା ସବୁ ଆସି ପହଞ୍ଚିଗଲେ, ବାନର ସେନାକୁ ସବୁ ପ୍ରେରଣ କରାଯାଉଛି। ତେଣୁ ଭଗବାନ ଏହି ସମୟରେ ହନୁମାନଙ୍କୁ କହିଲେ, 5 ପବନ ତନୟ ଶିରୁ ନାମା ଜାନି କାଜ ପ୍ରଭୁ ନିକଟ ବୁଲାବା ପରସା ଶୀଷ ସର୍ବ ଗୃହ ପାଣି କରମୁଦ୍ରିକା ଦିନି ଜନ ଜାନି। ତେଣୁ ଏମାନେ ଯେତେବେଳେ ଯାଉଛନ୍ତି ସୀତାଙ୍କର ଅନ୍ୱେଷଣରେ, ସେହି ସମୟରେ ପାଞ୍ଚ ପବନ ତନୟ ଶ୍ରୀ ନାମା ପବନ ତନୟ ଯିଏ ହନୁମାନ ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ଜାଣି କାଜ ପ୍ରଭୁ ନିକଟ ବୁଲାବା, ଭଗବାନ ଜାଣନ୍ତି କ'ଣ ହେବ, ତେଣୁ ସେ ତାକୁ ଡାକିଲେ, ନିଜ ପାଖକୁ ଡାକିଲେ ଭଗବାନ। ପରସା ଶୀଷ ସ୍ୱର ଲୁଭ ପାଣି, ଭଗବାନଙ୍କର ପାଦପଦ୍ମକୁ ତାଙ୍କର କ'ଣ ଶୀଷ ତାଙ୍କ ମସ୍ତକରେ ସ୍ଥାପନ କଲେ ଆଶୀର୍ବାଦ। ଭଗବାନଙ୍କ ଆଶୀର୍ବାଦରେ କ'ଣ ନ ହୋଇପାରିବ, ସବୁକିଛି ଭଗବାନ ଯେଉଁଭଳି ଭାବରେ କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଦା କର୍ତ୍ତୁମ୍ ସମର୍ଥ, ସବୁକିଛି କରିପାରିବେ। ଭଗବାନଙ୍କ କୃପା ଯେଉଁମାନେ ପ୍ରାପ୍ତ ହେବେ ସେମାନେ ମଧ୍ୟ ସେହିଭଳି ଭାବରେ ସବୁ କାର୍ଯ୍ୟ କରି ଅସମ୍ଭବକୁ ସମ୍ଭବ କରିପାରିବେ। କରମୁଦ୍ରିକା ଦିନି ଜଣ ଜାଣି, ମୁଦ୍ରିକା ପ୍ରଦାନ କଲେ ଭଗବାନ ହନୁମାନଙ୍କୁ, ଜାଣିଛନ୍ତି ହନୁମାନ ଯିବେ ଲଙ୍କାରେ ପହଞ୍ଚିବେ, ଭଗବାନ ଲୀଳା, ଭଗବାନ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ସବୁ କିଛି କରିଦେଇପାରିବେ, କରିଥାନ୍ତେ। କିନ୍ତୁ ଏ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବ, ଆମେ ସ୍ୱୟଂ କରିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି ଆମର ମନରୁ, ସାଧୁମାନେ ଭଗବାନ କଥା ଶ୍ରବଣ କରି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଭଗବାନଙ୍କ ଲୀଳା, ରାମଚନ୍ଦ୍ରଙ୍କର ଲୀଳା ସବୁ ହେଇଛି, 25,000 ଶ୍ଳୋକରେ ବର୍ଣ୍ଣନା କରାଯାଇଛି। କୋଟି ଗ୍ରନ୍ଥ ବି, କୋଟି କୋଟି ଗ୍ରନ୍ଥ ରହିଥିଲା 5,000 ବର୍ଷ ତଳର କଥା, ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଥିଲେ ଦ୍ୱିତୀୟ ଶ୍ଳୋକରେ, ଭଗବାନ ରାମଚନ୍ଦ୍ରଙ୍କର କଥା କୋଟି କୋଟି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ସବୁ କାମ ହୋଇପାରିଥାନ୍ତା, ଚୁଟକିରେ ଚୁଟକି ଭାବେ ସବୁ କିଛି ହୋଇଯାଇଥାନ୍ତା, ଭଗବାନ ଯାହା ଚାହିଁବେ ତାହା ହୋଇପାରିବ। ସଂକଳ୍ପ ମାତ୍ରେ ସୃଷ୍ଟି ହୋଇଯାଉଛି, ସୃଷ୍ଟି ସ୍ଥିତି ପ୍ରଳୟ ହୋଇଯାଉଛି। ତେଣୁ ଇଏ ରାବଣକୁ ବଧ କରିପାରିନଥାନ୍ତେ ନା ସୀତାକୁ ଉଦ୍ଧାର କରିପାରିନଥାନ୍ତେ ନା କ'ଣ, କିନ୍ତୁ ଆମକୁ ସୁଯୋଗ ମିଳୁଛି, ଭଗବାନ କୌଣସି ଆବଶ୍ୟକତା ନାହିଁ, ଭଗବାନ ପୂର୍ଣ୍ଣ ସରୈଶ୍ୱର୍ଯ୍ୟ ପୂର୍ଣ୍ଣ, ସିଏ ତାଙ୍କର କିଛି ଆବଶ୍ୟକତା ନାହିଁ, କିନ୍ତୁ ଆମକୁ ସେ ସୁଯୋଗ ପ୍ରଦାନ କରୁଛନ୍ତି। ଆମେ ଯଦି ତାଙ୍କ ସେବାରେ ନିଯୁକ୍ତ ରହିବା ତାହେଲେ ଆମେ ପ୍ରକୃତରେ ଉପକୃତ ହେବା, ଭଗବାନ ସେବା କରି ଆମେ ପ୍ରକୃତରେ ଆନନ୍ଦିତ ହେବା, ଆମ ଜୀବନ ଧନ୍ୟ ହେବ, ଭଗବାନଙ୍କର ସେବାର ଆବଶ୍ୟକତା ନାହିଁ କିଛି। ଏ ଲୀଳା ସବୁ କରୁଛନ୍ତି ଭଗବାନ, ଯାହାକି ସାଧୁମାନେ ଶୁଣି ଆନନ୍ଦିତ ହେବେ, ସେହି କଥାକୁ ଆଲୋଚନା କରିବେ। ମଚିତ ମଗତ ପ୍ରାଣ ବୋଧେୟନ୍ତ ପରସ୍ପରମ ପଥେୟନ୍ତସ୍ତମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ସାଧୁମାନଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଏସବୁ ସ୍ମରଣ କରିବେ, ଶ୍ରବଣ କରିବେ, କୀର୍ତ୍ତନ କରିବେ, ଏଇଥିରେ ତାଙ୍କର ଆନନ୍ଦ। ତେଣୁ ଭଗବାନ ଗୋଟିଏ ମୁହୂର୍ତ୍ତରେ ସବୁ କାର୍ଯ୍ୟ କରିଦେଇପାରିଥାନ୍ତେ, ସଂକଳ୍ପ ମାତ୍ରେ ସବୁ କିଛି ହେଇପାରିଥାନ୍ତେ ଭଗବାନଙ୍କର, କିନ୍ତୁ ଭଗବାନ ଏ ଲୀଳା କରୁଛନ୍ତି, ଏଇଟା ରଚନା କରିଛନ୍ତି ବାଲ୍ମୀକି, ଭଗବାନଙ୍କର ଏଇଭଳି ଭାବରେ ଲୀଳା ହେବ ରାମଚନ୍ଦ୍ର ଭଗବାନ, ସେଇ ଲୀଳା ସେଇ ଅନୁସାରେ ସବୁ ତାଙ୍କର ରୋଲ୍ କରୁଛନ୍ତି, ଅଭିନୟ କରୁଛନ୍ତି ଭଗବାନ। ତେଣୁ ଯଦି ମୁଦ୍ରିକା ଦେଲେ ପବନ ସୁତ ହନୁମାନ ଗଲେ, ସବୁ ବାନରମାନଙ୍କ ସହିତ ଯାଇ ପହଞ୍ଚିଲେ, ମଝିରେ ବହୁତ କଥା ରହିଛି। ତେଣୁ ଏଇଭଳି ଭାବରେ ଅନ୍ତିମରେ ଯେତେବେଳେ ଆସି ପହଞ୍ଚିଲେ, ପହଞ୍ଚିଲେ ସମୁଦ୍ର ତଟରେ, ସମୁଦ୍ର ତଟରେ ବର୍ତ୍ତମାନ ପ୍ରଶ୍ନ ଆସିଲା କିଏ ସମୁଦ୍ର ଲଙ୍ଘନ କରିବ। 100 ଯୋଜନ 800 ମାଇଲ 1200 କିଲୋମିଟରର ସମୁଦ୍ର, କିଏ ଏଇଟାକୁ ଲଙ୍ଘନ କରିବ। ତେଣୁ ସମସ୍ତେ କହିଲେ କାହାର କେତେ ଶକ୍ତି ରହିଛି, କିଏ କେତେ ଯାଇପାରିବ। ତେଣୁ ଶାମ୍ଭବାନ କହିଲେ ମୋର ଶକ୍ତି ରହିଛି, ଯେତେବେଳେ ଥିଲେ ଭଗବାନ ବାମନଦେବ ରୂପରେ ଆସିଥିଲେ ସେହି ସମୟରେ ମୁଁ ତାଙ୍କୁ 7 ଥର ପ୍ରଦକ୍ଷିଣ କରିଦେଇଥିଲି, ମୋର ଏତେ ଶକ୍ତି ଥିଲା। ବଲି ବାନ୍ଧନ ପ୍ରଭୁ ବାଢ଼ୁ ସୋତନୁ ବରଣୀ ନ ଯାଉ। ଯେତେବେଳେ ଭଗବାନ ବାମନଦେବ ରୂପରେ ଆସିଥିଲେ ନିଜକୁ ତ୍ରିବିକ୍ରମ ରୂପ ପ୍ରକାଶ କରିଥିଲେ, 2 ପାଦରେ ସମଗ୍ର ବିଶ୍ୱକୁ ମାପି ଦେଇଥିଲେ, ତାଙ୍କର ଯେଉଁ ତନୁ ତାଙ୍କର ଯେଉଁ ଶରୀର ତାକୁ ବର୍ଣ୍ଣନା କରାଯାଇପାରିବ ନାହିଁ, ଏତେ ଅଦ୍ଭୁତ ଶରୀର ଧାରଣ କରିଥିଲେ ଭଗବାନ। ଉଭୟ ଧରି ମହି ଦିନି, ଉଭୟ ଘରି କ'ଣ ଉଭୟ କହିଲେ ଦୁଇ 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 ଘଡ଼ିରେ ମୁଁ କ'ଣ କଲି ନା ସାତ ପ୍ରଦକ୍ଷିଣ ଧାଉ ସାତବାର ପ୍ରଦକ୍ଷିଣ କରିଦେଲି, ଦୁଇ ଘଣ୍ଟାରେ ସାତବାର ପ୍ରଦକ୍ଷିଣ କରିଦେଇଥିଲି ସମଗ୍ର ବିଶ୍ୱକୁ, 400 କୋଟି ମାଇଲ ଭଗବାନ ବିଶ୍ୱ ବ୍ରହ୍ମାଣ୍ଡ ଦୁଇ ଘଣ୍ଟାରେ ସେ ସାତ ଥର ପରିକ୍ରମା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ମୁଁ ବୃଦ୍ଧ ହୋଇଯାଇଛି, କିନ୍ତୁ ହନୁମାନ ତୁମର ଶକ୍ତି ରହିଛି, ତୁମ ଶକ୍ତିକୁ ସ୍ମରଣ କର। ହନୁମାନ ପିଲାଦିନେ ବହୁତ ଦୁଷ୍ଟାମି କରୁଥିଲେ, ବାଳ ଲୀଳା ଚାପଲ୍ୟ ଭଗବାନ ରାମଚନ୍ଦ୍ର ମଧ୍ୟ କିଛି ଦୁଷ୍ଟାମି କରିଛନ୍ତି, ବିଶେଷ ଭାବରେ ଭଗବାନଙ୍କର କୃଷ୍ଣଙ୍କର ଦୁଷ୍ଟାମି ବେଶୀ, ତେଣୁ ଏସବୁ ଲୀଳା ବାଳ ଲୀଳା, ତେଣୁ ହନୁମାନ ମଧ୍ୟ ସେହିଭଳି ଭାବରେ ଦୁଷ୍ଟାମି କରୁଥିଲେ, ଯେଉଁଥିପାଇଁ ଋଷିମାନେ ଅଭିଶାପ ଦେଇଥିଲେ ତେଣୁ ତୁମର ଶକ୍ତି ଭୁଲିଯିବ। କିନ୍ତୁ ଯଦି କିଏ ମନେ ପକାଇଦେବ ତୁମେ ସେଇଟାକୁ ପୁଣି ଜାଣିପାରିବ। ଭଗବାନ ଆଜି ମନେ ପକାଉଛନ୍ତି, ଭଗବାନ ସୁତ ତୁମର ଶକ୍ତି ରହିଛି, ତୁମେ ସବୁକିଛି ଅସମ୍ଭବ ସମ୍ଭବ କରିପାରିବ। ତେଣୁ କବନ ସୋ କାଜ କଠିନ ଜଗ ମାହି ଯୋ ନାହିଁ ହୋଇ ତା ତ ତୁମି ପାଇଁ, ଯେତେ କଠିନ କାର୍ଯ୍ୟ ହେଲେ ମଧ୍ୟ ତୁମେ କରିପାରିବ। ରାମ କାଜ ଲାଗି ତବ ଅବତାରା ସୁନତେ ହି ଭୟ ହୋଇ ପର୍ବତାକାରା, ଏଇଭଳି ଭାବରେ କହି ଯେତେବେଳେ କହୁଛନ୍ତି ଜାମ୍ବବାନ ଯେ ରାମ କାଜ ଲାଗି ତବ ଅବତାରା, ତୁମେ ହେଉଛନ୍ତି ଶିବ, ଅବତାର ଗ୍ରହଣ କରି ଆସିଛ, ଶିବ ହେଉଛନ୍ତି ଭଗବାନ ବିଷ୍ଣୁ, ତୁମ ଗୁଣକୁ ଆଶ୍ରୟ କରି ଶିବଜୀ ଶିବ ରୂପ ଧାରଣ କରିଛନ୍ତି, ତେଣୁ ରାମ କାଜ ଲାଗି ତବ ଅବତାରା, ଆପଣ ଯେଉଁ ଆସିଛନ୍ତି ଭଗବାନ ଶ୍ରୀରାମଙ୍କର କାର୍ଯ୍ୟ କରିବା ପାଇଁ, ତେଣୁ ସୁନତ ହିଁ ଭୟ ହେଉ ପର୍ବତା କାହାରା, ଯେଉଁ କଥା ଶୁଣିଦେଲେ ବର୍ତ୍ତମାନ ପର୍ବତ ଆକାର ହୋଇଗଲେ, ବର୍ତ୍ତମାନ ଲମ୍ଫ ପ୍ରଦାନ କରିବେ। ତେଣୁ ଏଇଭଳି ଭାବରେ କିସ୍କିଦାକାଣ୍ଡ ଶେଷ ହେଲେ, ସଂକ୍ଷେପରେ ଆମେ ବର୍ଣ୍ଣନା କଲେ, ଯେଉଁମାନେ ଶ୍ରବଣ କଲେ ସେମାନଙ୍କର କ'ଣ ଫଳ, ଯୋ ସୁନତ ଗା ହତ କହତ ସମୁଜତ ପରମ ପଦ ନର ପାଉ, ମାନେ ଯେଉଁମାନେ ଯୋ ସୁନତ ଆପଣମାନେ ଶ୍ରବଣ କଲେ, ଗାଁତ ଆମର ମାନେ ଆମର ଯୋଗ୍ୟତା ନଥିଲେ ମଧ୍ୟ ଆମକୁ ଭୟସୀ ଭଗବାନ ରାମଚନ୍ଦ୍ର ଯୋଗ୍ୟତା ପ୍ରଦାନ କଥା କହିବା ପାଇଁ ଅନୁମତି ଦେଇଛନ୍ତି। ଗାଁତ କହତ ବା ଆମେ କହୁଛେ କଥା, ଆମେ ଗାଇପାରୁ ନାହିଁ ମଧ୍ୟ, ସମୁଜତ ଯେଉଁମାନେ ସମୁଝିବେ ବା ବୁଝିବେ ଏ କଥାକୁ, ପରମ ପଦ ନର ପାଇ, ମନୁଷ୍ୟମାନେ ଯେଉଁ ସେମାନେ ଏତିକି କରିବେ ସେମାନେ ପରମପଦ ପ୍ରାପ୍ତ ହେବେ, ହେବେ ଭଗବାନ ପ୍ରାପ୍ତ ହେବେ ପରମପଦ। ରଘୁବୀର ପଦ ପାଥିଲ ମଧୁକର, ଭଗବାନଙ୍କ ପାଦ ପଦ୍ମକୁ ମଧୁକର, ମଧୁକର କହିଲେ ଯେଉଁ ଭ୍ରମର ଯେଉଁଭଳି ଭାବରେ ଆନନ୍ଦିତ ହୁଏ ସେଇଭଳି ଭାବରେ ସେମାନେ ଆନନ୍ଦିତ ହେବେ। ଦାସ ତୁଳସୀ ଗା ହୋଇ, ତୁଳସୀ ଦାସଙ୍କ କୃପାରୁ ଆମେ ଏସବୁ ଶ୍ରବଣ କଲେ, ମହର୍ଷି ତୁଳସୀ ଦାସ ଗୋସ୍ୱାମୀ ତୁଳସୀ ଦାସ, ଭବ ଭେଷଜ ରଘୁନାଥ ଯଶୁ ସୁନୈ ଯେ ନର ଅରୁ ନାରୀ ତିନଙ୍କର ସକଲ ମନୋରଥ ସିଦ୍ଧ କର ହିଁ ତ୍ରିଶ୍ରାରୀ, ତେଣୁ ଭବ ଭେଷଜ ଏ ଭବରୋଗ ଦୂର କରିବେ, ଭବରୋଗ ଭବ ଭେଷଜ ଭଗବାନ କଥା, ଭବ ସଦା ଶତ୍ର ମନ ବିରାମାତ, ପରୀକ୍ଷିତ ମହାରାଜ କଥା କହୁଛନ୍ତି, ଭଗବାନ କଥା ହେଉଛି ଔଷଧ ଭବରୋଗକୁ ଦୂର କରିବା ପାଇଁ, ରଘୁନାଥଙ୍କର କଥା ହେଉଛି ଔଷଧ। ଯଶୁ ଶୁଣି ଯେ ନର ଓ ନାରୀ, ପୁରୁଷ ହଉ ବା ସ୍ତ୍ରୀ ଲୋକ ହଉ, ଯିଏ ଶୁଣି ଶ୍ରବଣ କରିବେ, ତିନିଙ୍କର ସକଲ ମନୋରଥ ତାଙ୍କର ସମସ୍ତ ମନୋରଥ ସିଦ୍ଧ କର ହିଁ ତ୍ରିଶ୍ରାହାରୀ, ତ୍ରିଶ୍ରାହାରୀ ଯେଉଁ ଭଗବାନ ତାଙ୍କର ସମସ୍ତ ମନୋରଥକୁ ପୂର୍ଣ୍ଣ କରିବେ। ଜୟ ଭଗବାନ ରାମଚନ୍ଦ୍ର କି ଜୟ, ଜୟ କିସ୍କିନ୍ଦାକାଣ୍ଡ କି ଜୟ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, 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 ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆମେ ଭାଗବତମରେ ଯେଉଁ କଥା ଶ୍ଳୋକଟି ଅଛନ୍ତି, ଏଠି କେଉଁ ଯାଏ ଆସିଲେ ବର୍ତ୍ତମାନ, ବ୍ୟଚରିତ ଅନୁବନମ ପଦ୍ମ ବଣରେ ବୁଲୁଛନ୍ତି, ଅରଣ୍ୟକାଣ୍ଡ ଶେଷ ହେଲେ କିସ୍କିନ୍ଦାକାଣ୍ଡ ମଧ୍ୟ ସେ ଅରଣ୍ୟକାଣ୍ଡରେ ଯାଉଛି, ତେଣୁ କିସ୍କିନ୍ଦାକାଣ୍ଡ ମଧ୍ୟ ଶେଷ ହେଲେ ତ୍ରସ୍ତାବ୍ଦି ବଧ କ'ଣ ଯେଉଁ ରହିଛି ସୁପର୍ଣ୍ଣଖା ବୈରୁପ୍ୟା ସୁପର୍ଣ୍ଣଖାକୁ ଆମେ ଅରଣ୍ୟକାଣ୍ଡରେ ସବୁ ହେଇଥିଲା ସେ ବର୍ଣ୍ଣନା କଲେ ବୈରୁପ୍ୟା ସୁପର୍ଣ୍ଣଖା ତାପରେ ପ୍ରିୟ ବିରହ ବୃଦ୍ଧା ପ୍ରିୟ ଯେଉଁ ସୀତାଙ୍କର ବିରହରେ ବର୍ତ୍ତମାନ ଭଗବାନ ଯାଉଛନ୍ତି ଅନ୍ୱେଷଣ କରୁଛନ୍ତି ତ୍ରସ୍ତାବ୍ଦି ବଦ୍ଧ ସେତୁ ବର୍ତ୍ତମାନ ଆସି ପହଞ୍ଚିବେ ଏଇ ହନୁମାନ ସୁନ୍ଦରାକାଣ୍ଡ ବର୍ତ୍ତମାନ ଆସିବ ଆ ଭିତରେ ସୁନ୍ଦରାକାଣ୍ଡଟି ରହିଛି ସୁନ୍ଦରାକାଣ୍ଡରେ ତ ହନୁମାନ ଯାଉଛନ୍ତି ଭଗବାନଙ୍କର ପତ୍ନୀଙ୍କର ଅନ୍ୱେଷଣରେ ସୁନ୍ଦରାକାଣ୍ଡରେ ବର୍ଣ୍ଣନା କରାଯାଇଛି ହନୁମାନ ପର୍ବତାକାର ଧାରଣ କରି ଲମ୍ଫ ପ୍ରଦାନ କରିଛନ୍ତି ଶହେ ଯୋଜନ ହନୁମାନ ବାଟରେ ଗଲାବେଳକୁ ସେ ବିଭିନ୍ନ ପ୍ରକାର ବିଘ୍ନ ମଧ୍ୟ ଆସିଛି ତେଣୁ ହନୁମାନ ଯେତେବେଳେ ଯାଉଛନ୍ତି ସମୁଦ୍ର ରେ ଆଶ୍ରୟ ନେଇଥିଲି ମୈନାକ ପର୍ବତ ହେଉଛି ଯେତେବେଳେ ଆଗରୁ ପର୍ବତମାନଙ୍କର ସବୁ ପକ୍ଷ ଥିଲା ସେମାନେ ଉଡ଼ିକି ଯାଇପାରୁଥିଲେ କିନ୍ତୁ ଉଡ଼ିକିରି ଗଲାବେଳକୁ କ'ଣ ହେଉଛି ନା ଯେଉଁଠି ବସି ଯାଉଥିଲେ ସେଠି ବହୁତ ଗ୍ରାମ ସହର ସବୁ ନଷ୍ଟ ହୋଇଯାଉଥିଲା ତେଣୁ ସେମାନେ ସବୁ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କରିବାରୁ ଇନ୍ଦ୍ରଦେବ ତାଙ୍କ ବଜ୍ର ଦ୍ୱାରା ତାଙ୍କ ସେ ପକ୍ଷକୁ ଛେଦନ କରିଥିଲେ ତେଣୁ ମୈନାକ ପର୍ବତ ସେହି ସମୟରେ ସମୁଦ୍ର ଗର୍ଭରେ ଆଶ୍ରୟ ନେଇଥିଲେ ଇନ୍ଦ୍ରଙ୍କ ଭୟରେ ସମୁଦ୍ର ଗର୍ଭରେ ରହିଥିଲେ ତେଣୁ ଭଗବାନଙ୍କର କାର୍ଯ୍ୟ ଯେତେବେଳେ କରିବା ପାଇଁ ଯାଉଛନ୍ତି ହନୁମାନ ମୈନାକ ପର୍ବତ ସେଠୁ ସମୁଦ୍ରରୁ ବାହାରିଲେ ଉପରକୁ ଉଠିଲେ ହନୁମାନ ମୈନାକ ପର୍ବତ ହନୁମାନଙ୍କୁ ପ୍ରଣାମ କରି କହିଲେ ପ୍ରଭୁ ଆପଣ ଟିକେ ବିଶ୍ରାମ ନିଅନ୍ତୁ ଶହେ ଯୋଜନ ରହିଛି ମୁଁ ବର୍ତ୍ତମାନ ଆସୁଛି ମୋର ଶରୀରରେ ଆପଣ ବିଶ୍ରାମ ନିଅନ୍ତୁ ତେଣୁ ହନୁମାନ କହୁଛନ୍ତି ହନୁମାନ ତେଇ ପରସା କର ପୁନି କିନ ପ୍ରଣାମ ରାମ କାଜ କିନି ବିନୁ ମୋହି କାହା ବିଶ୍ରାମ ତାଙ୍କୁ ସ୍ପର୍ଶ କରି ପ୍ରଣାମ କଲେ କହିଲେ ଭଗବାନ ରାମଙ୍କର କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେଇପାରିବି ନାହିଁ କହିକି ସେ ଚାଲିଲେ ବାଟରେ ବହୁତ ପୁଣି ସୁରସାହା ଗୋଟେ ରହିଛି ଯେଉଁ ରହିଛନ୍ତି କ'ଣ ଅହି ବା ସର୍ପମାନଙ୍କର ମା ସିଏ ଆସିଲେ ସେ ପରୀକ୍ଷା କରିବା ପାଇଁ ଆସିଲେ ଯୋଜନ ପାଟିକୁ ବିସ୍ତାର କରିଦେଲେ ଯୋଜନ ଭରିତେ ହିଁ ବଦନୁଙ୍କ ସାରା ପରୀକ୍ଷା କରିବା ପାଇଁ ଆସିଛନ୍ତି ହନୁମାନଙ୍କୁ ଗୋଟେ ଯୋଜନ 8 ମାଇଲ ଧରିକି ପାଟିକୁ ମେଲେଇ ଦେଲେ କପି ତନୁ କିନ ଦୁଗୁଣ ବିସ୍ତାରା କପି ସିଏ କ'ଣ କଲେ ନା 16 ମାଇଲ ହେଇଗଲେ 8 ଯୋଜନ ହେଇଗଲେ 2 ଯୋଜନ ସେ ହେଇଗଲେ 16 ମାଇଲ ହେଇଗଲେ ବିସ୍ତାର କରିଦେଲେ ତେଣୁ 16 ଯୋଜନ ମୁଖ ତେହିଁ ଠଉରୁ ତେଣୁ ଇଏ ମଧ୍ୟ 16 ଯୋଜନ ତାପରେ ହେଇଗଲେ ତୁରନ୍ତ ପବନ ସହିତ କ'ଣ 32 ବହୁତ 16 ଯୋଜନ ହେଇଗଲେ 32 ଯୋଜନ ହେଇଗଲେ ତେଣୁ ଯଶ ଯଶ ସୁରସା ବଦନ ବଢ଼ାବା ତାସୁ ଦୁନ କପି ରୂପ ଦେଖାବା ଯେତେ ବଢ଼ାଉଥିଲେ କ'ଣ ମୁଖକୁ ବଢ଼ାଉଥିଲେ ତାଙ୍କୁ ଗିଳି ଦେବେ ନା ଯେତେ ବଢ଼ାଉଥିଲେ ଇଏ ମଧ୍ୟ ତା 2 ଗୁଣ ବଢ଼ିଯାଉଥିଲେ ତେଣୁ 7 ଯୋଜନ ତେହିଁ ଆନନ କିହ୍ନା 100 ଯୋଜନ କରିଦେଲେ ମୁଖକୁ ଆନନ ତେଣୁ ଅତି ଲଘୁ ରୂପ ପବନସୁତ ପବନସୁତ ହନୁମାନ କି ଯା ପବନସୁତ ହନୁମାନ କ'ଣ କଲେ ଅତି ସୂକ୍ଷ୍ମ ହେଇଗଲେ ଅତି ଲଘୁ ରୂପ ଧାରଣ କରିଦେଲେ ଇଏ ହେଉଛି ସିଦ୍ଧି ଅଷ୍ଟଯୋଗ ସିଦ୍ଧି ରହିଛି ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି ଅଣିମା ଲଘିମା ଇତ୍ୟାଦି ସିଦ୍ଧି ରହିଛି ବହୁତ ବୃହତ ହେଇପାରିବେ ବହୁତ ବହୁତ କ୍ଷୁଦ୍ର ହେଇଯିବେ ତେଣୁ ସବୁ ସିଦ୍ଧି ପ୍ରାପ୍ତ ହେଇଛନ୍ତି ସିଏ ରାମ କାଜ ସବୁ କରି ହେଉ ତୁମ୍ଭ ବଲ ବୁଦ୍ଧି ଧାନ ଆଶିଷ ଦେଇ ଦଉସୋ ହରିଷ ଚଲେଇବ ହନୁମାନ ତେଣୁ ସେ ଖୁସି ହେଇକିରି ଆଶୀର୍ବାଦ ଦେଲେ ରାମ କାଜ ସବୁ କରିହେଉ ତୁମେ ରାମଙ୍କର କାର୍ଯ୍ୟ କର ତୁମେ ହେଉଛ ବଲ ବୁଦ୍ଧି ନିଧାନ ବଲ ଅତ୍ୟନ୍ତ ବଳବାନ ପବନସୁତ ପବନସୁତଙ୍କର ଯେଉଁ ସ୍ତୁତି ଅଛି କ'ଣ କ'ଣ ସ୍ତୁତି ରାମଙ୍କର ଯେଉଁ ଆମେ ପଢ଼ୁଥିଲେ ନା ରାମଙ୍କର ଯାହା ହଉ ପବନସୁତ ହନୁମାନ କି ଯାଏ ନିଶ୍ଚରି ଏକ ସିନ୍ଧୁ ମୁହି ରହି କରି ମାୟା ନବୁ କେ ଖଗ ଗହି ଜୀବ ଜନ୍ତୁ ଯେ ଗଗନ ଉଡ଼ାଇ ଜଳ ବିଲୋକି ତିନ କେ ପରଛାଇ ଗୋଟେ ରହିଥିଲେ ନିଶିଚାରୀ ରାତିରେ ଯେ ଚରଣ ଚର ରାକ୍ଷସୀ ଜଣେ ରାତିରେ ସେ ତାର କାର୍ଯ୍ୟ ସବୁ ହୁଏ ସିନ୍ଧୁ ମହୁ ରହି ସିନ୍ଧୁ ଭିତରେ ରହୁଥିଲା ଯିଏକି ଛାୟାର ଛାୟାକୁ ଧରିକି ସେ ତାକୁ ପକଡ଼ି ଦେଉଥିଲା ଛାୟା ଦ୍ୱାରା ମନେକର ଉପରେ ଗୋଟେ ଯାଉଛି ଚଢ଼େଇ ତାର ଛାଇକୁ ଧରିକି ସେ ତାକୁ ଆୟତ୍ତ କରିଦେଉଥିଲା ଇଏ ଗୋଟେ ସିଦ୍ଧି ସେ ପ୍ରାପ୍ତ ହୋଇଥିଲା ଏଇଭଳି ଭାବରେ ଜୀବଜନ୍ତୁ ଯେଉଁ ଗଗନ ଉଡ଼ାଇ ଜଳ ବିଲୋକି ତିନ କିଏ ପରଛାଇ ତାକୁ ମାରିକି ଖାଉଥିଲା ଏଇଭଳି ଭାବରେ କହୁଥିଲେ ତେଣୁ ହନୁମାନଙ୍କର ଯାଉଛନ୍ତି ତାଙ୍କର ଯଦି ଛାଇ ପଡ଼ୁଛି ତଳେ ଜଳରେ ସେ ଛାଇକୁ ଧରିଦେଲେ ତେଣୁ ହନୁମାନଙ୍କ ପ୍ରତି ରୋକି ହୋଇଗଲା ତେଣୁ ଭଗବାନ ହନୁମାନ ଜାଣିପାରିଲେ ତେଣୁ ହନୁମାନ ତାକୁ ତାହି ମାରି ମାରି ତ ସୁତ ବୀରା ବାରିଦି ପାର ବୟୁ ମତେ ଧୀରା ତେଣୁ ଏଭଳି ଭାବରେ ସବୁ ବିଭିନ୍ନ ବିଘ୍ନ ସବୁ ଆସୁଥିଲା ବିଭିନ୍ନ ସବୁ ବିଘ୍ନକୁ ନାଶ କରି ସେ ଯାଇକି ପହଞ୍ଚିଲେ ଲଙ୍କାରେ ପ୍ରବେଶ କଲେ ଲଙ୍କାରେ ପ୍ରବେଶ କଲାପରେ ମଶକ ସମାନ ରୂପ କବି ଧରି ଗୋଟେ ମଶାର ରୂପ ଧାରଣ କରିକିରି ଲଙ୍କା ହିଁ ଚଲଉ ସୁମରି ନରହରି ଭଗବାନଙ୍କ ସ୍ମରଣ କରି ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଲଙ୍କା ହିଁ ଚଲଉ ସୁମରି ନରହରି ଭଗବାନ ନରହରି ଶ୍ରୀ ଭଗବାନ ରାମଙ୍କର ସ୍ମରଣ କରି ନାମ ଲଙ୍କିନୀ ଏକ ନିଶ୍ଚରୀ ଯାଉଛନ୍ତି ଛୋଟ ରୂପରେ ଯାଉଛନ୍ତି କେହି ଦେଖିପାରିବେ ନାହିଁ ଅଲକ୍ଷରେ ଯାଉଛନ୍ତି କିନ୍ତୁ ଲଙ୍କିନୀ ଯେଉଁ ରହିଛି ନିଶିଚରୀ ରାକ୍ଷସୀ ସେ ଦେଖିଲା ଲଙ୍କିନୀ ଶୋଭ ଚାଲେସି ମୋହି ନିନ୍ଦରି ଆରେ ଚୋର ତୁ କୁଆଡ଼େ ଯାଉଛୁ ମୋତେ ନିନ୍ଦା କରି କୁଆଡ଼େ ଯାଉଛୁ ତୁ ମୁଁ ରହିଛି ସମସ୍ତଙ୍କୁ ଖାଇବି ମୁଁ ଚୋରକୁ ଛାଡ଼ିବି ନାହିଁ ଭିତରକୁ ଜାଣେ ନାହିଁ ମରମ ଷଠ ମୋରା ମୋର ଆହାର ଯାହା ଲଗି ଚୋରା ଆରେ ଷଠ ଚୋର ତୁ ମୋତେ ଜାଣିନାହୁଁ ମୁଁ ଏ ଲଙ୍କାର ମଧିପତି ମୁଁ ରଖିଛି ମୋର ସୁରକ୍ଷାରେ ଅଛି ତେଣୁ ହନୁମାନ କହିଲେ ତୁମେ ଲଙ୍କାର ସୁରକ୍ଷାରେ ଅଛ ଚୋରମାନଙ୍କୁ ଜଗିଛ ନା ହଁ ନା ଯେଉଁ ରାବଣ ଚୋରି କରି ଆଣିଥିଲା ସେତେବେଳେ କ'ଣ କରୁଥିଲ କହିକିରି ଗୋଟେ ମୁଠିକା ଏକ ଏହା କପି ହାନି ଗୋଟେ ମୁଥ ମାରିଲେ ରୁଧିର ଗମନ ଧରଣୀ ଧନମାନି ଧନମତୀ ମାନେ ରୁଧିର ରକ୍ତବାନ୍ତି କରିଦେଲେ ସିଏ ଲଙ୍କିନୀ ତେଣୁ ସେ ବର୍ତ୍ତମାନ ହନୁମାନଙ୍କର କୃପା ପ୍ରାପ୍ତ ହେଲେ ମୁଠିକା ଆଘାତରେ ସେ କୃପା ପ୍ରାପ୍ତ ହେଲେ ତେଣୁ ସବୁ ତାତ ସ୍ୱର୍ଗ ବର୍ଗ ସୁଖ ଧରିଅ ତୁଳା ଏକ ଅଙ୍ଗ ତୁଳନ ତାହି ସକଲ ମିଳି ଯୋ ସୁଖ ଲଭ ସତସଙ୍ଗ ବର୍ତ୍ତମାନ ସତସଙ୍ଗର ମହିମା ସେ ଜାଣିପାରିଲେ କ'ଣ ମୁଷ୍ଟିଆଘାତ ପ୍ରାପ୍ତ ହୋଇକି ବର୍ତ୍ତମାନ ସତସଙ୍ଗର ମହିମା ଜାଣିଲେ ତେଣୁ ସେ କହୁଛନ୍ତି ତା ତ ସ୍ୱର୍ଗ ଅପବର୍ଗ ସୁଖ ସ୍ୱର୍ଗର ସୁଖ ବା ମୁକ୍ତିର ସୁଖ ମଧ୍ୟ ଧାରିଅ ତୁଳା ଏକ ଅଙ୍ଗ ଗୋଟେ ନିକିତିରେ ଓଜନ କରାଯାଏ ଗୋଟେ ନିକିତିରେ ଗୋଟିଏ ଅଙ୍ଗରେ ରଖାଯିବ ସ୍ୱର୍ଗ ନର୍କ ଅପବର୍ଗ ଇତ୍ୟାଦି ତୁଳନା ତାହି ସକଲ ମିଳି ଏ ସବୁ ମିଳିକରି ତୁଳନା ହୋଇପାରିବନି କାହା ସହିତ ସୁଖ ଲଭ ସତସଙ୍ଗ ସତସଙ୍ଗର ଗୋଟିଏ ଲଭ ଗୋଟିଏ ଲଭର ହିସାବ କରାଯାଇଛି 8 ସେକେଣ୍ଡରୁ 45 ଭାଗରୁ ଭାଗେ ମାନେ ସେକେଣ୍ଡରୁ 6 ଭାଗରୁ ଭାଗେ ହେବ ଭାଗବତ ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ କାଳର ବର୍ଣ୍ଣନା କରାଯାଇଛି ଗୋଟିଏ ଲଭ କହିଲେ ଏତେ କମ୍ ସମୟ ଗୋଟେ ସେକେଣ୍ଡ ମଧ୍ୟ ନୁହଁ ସେତିକି ସମୟ ଯଦି ଜଣେ ସତସଙ୍ଗ କଲା ତାହେଲେ ତା'ର ଫଳ ଏ ସ୍ୱର୍ଗ ବା ମୁକ୍ତି ଅପବର୍ଗ ସହିତ ମଧ୍ୟ ସମାନ ହୋଇପାରିବ ନାହିଁ ଏତେ ସତସଙ୍ଗର ମହିମା ରହିଛି ଜୟ ଶ୍ରୀ ଶ୍ରୀ ଶ୍ରୀରାମ କୌଣ ସୀତା ଭଗବାନ ହନୁମାନ କି ଜୟ ତେଣୁ ରାମ ରାମ ତହି ସୁମିରନ ଚିହ୍ନା ହୃଦୟ ଭରସି କପି ସଜ୍ଜନ ଚିହ୍ନା ତେଣୁ ଲଙ୍କାଗଡ଼ ସୁବର୍ଣ୍ଣ ଲଙ୍କା ସୁବର୍ଣ୍ଣରେ ହୋଇଯାଇଛି ଏତେ ଧନ ରହିଛି ସେଠି ସୁବର୍ଣ୍ଣରେ ତିଆରି ସବୁ କୁବେର କୁବେର କରିଥିଲା ସେଇଟା ରାଜଧାନୀ କିନ୍ତୁ ରାବଣ କୁବେରଙ୍କ ଭାଇ ନା ରାବଣ କୁବେରଙ୍କ ଭାଇ ତ ନା କୁବେର ତ କୁବେରଙ୍କ ଭାଇ ନା ଆଉ ରାମାୟଣ ରାମ ସୀତା ତେଣୁ ହଁ କୁବେର ଭାଇ ନା ତାଙ୍କର ପିତା ହେଉଛନ୍ତି ବିଶ୍ରବନନ୍ଦନ। ତେଣୁ କୁବେର ଯେଉଁ ଭଗବାନଙ୍କ ବିଭୂତି କ'ଣ ବିତ୍ତେଷ ଯକ୍ଷରାକ୍ଷସା ଯକ୍ଷରାକ୍ଷସମାନଙ୍କର ସେ ହେଉଛନ୍ତି ଈଶ୍ୱର କୁବେର। ତେଣୁ କୁବେର ଯେଉଁ ରହିଛନ୍ତି ତାଙ୍କର ରାଜଧାନୀ ଥିଲା, ରାବଣ ତାଙ୍କୁ ଯୁଦ୍ଧ କରି ତାଙ୍କୁ ବିଦାୟ କରିଦେଲା ଏବଂ ସେ ଲଙ୍କା ସୁବର୍ଣ୍ଣ ଲଙ୍କାକୁ ସେ ଅକ୍ତିଆର କରିଦେଲା। ତେଣୁ ସେ ସୁବର୍ଣ୍ଣ ଲଙ୍କା ଦେଖୁଛନ୍ତି ବହୁତ ଐଶ୍ୱର୍ଯ୍ୟ ରହିଛି ରହି, କିନ୍ତୁ ସବୁ ରାକ୍ଷସ ଭଗବାନ ଭଜନ ହେଉନାହିଁ, ହରେ କୃଷ୍ଣ ହେଉନାହିଁ କେଉଁଠି, ସବୁଠାରେ ମନି 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 ସ୍ୱିଟର ଦେନ୍ ହନି ବ୍ରାଇଟର ଦେନ୍ ସନ୍ସାଇନ୍। ଆମ ଶିଶୁ ଗୌରଗୋବିନ୍ଦ ସ୍ୱାଇଁ ମହାରାଜ କହନ୍ତି କେମିତି ଆହାର ନିଦ୍ରା ଭାଇ ମୈଥନଞ୍ଚ ଏଇଥିରେ ସେମାନେ ରହୁଛନ୍ତି, ପଶୁଭଳି ଜୀବନଯାପନ କରୁଛନ୍ତି, ଭଗବାନଙ୍କର ହରିଙ୍କର ଗୁଣ କେଉଁଠି ଗାନ କରାଯାଉ ନାହିଁ। କିନ୍ତୁ ଗୋଟିଏ ଜାଗାରେ ଦେଖିଲେ ରାମ ରାମଙ୍କର ନାମ ଗୁଣ ଆସୁଛି, ରାମ ରାମ ତେହି ସୁମିରନ କିନ୍ହା। ବିଭୀଷଣଙ୍କର ଗୃହରେ ଯେତେବେଳେ ପହଞ୍ଚିଲେ ସେତେବେଳେ ଦେଖିଲେ ବିଭୀଷଣ ରାମ ରାମ କହିକି ଉଠୁଛନ୍ତି, ହୃଦୟ ହରେଶ କପି ସଜ୍ଜନ ଚିହ୍ନା କ'ଣ କପି ଯେଉଁ ରହିଛନ୍ତି ହନୁମାନଙ୍କର ବହୁତ ହୃଦୟ ଆନନ୍ଦିତ ହୋଇଗଲା ହୃଦୟ ହରସ। ତେଣୁ ବିଭୀଷଣଙ୍କ ସହିତ ବହୁତ କଥାବାର୍ତ୍ତା ସବୁ ହେଲେ। ଆମର ସମୟ କମିଯାଇ କମ୍ ଅଛି, ତେଣୁ ଆମେ ଆଉ ଏତେ ଆଲୋଚନା କରିବା ନାହିଁ। ଏହିଭଳି ଭାବରେ ବିଭୀଷଣ ଖବର ଦେଲେ ଯେ ସୀତା ବର୍ତ୍ତମାନ ଅଶୋକ ବାଟିକାରେ ଅଛନ୍ତି, ତେଣୁ ହନୁମାନ ଯାଇ ସୂକ୍ଷ୍ମ ରୂପରେ ଯାଇକି ସେଇ ଅଶୋକ ବାଟିକାରେ ଅଛନ୍ତି। ଅଶୋକ ବାଟିକାରେ ସୀତା ରନ୍ଧନ କରୁଛନ୍ତି, ରାବଣ ତାକୁ ବହୁତ ପ୍ରକାର ଉପଦ୍ରବ କରୁଛି ତାଙ୍କ ସହିତ। ତେଣୁ ଏସବୁ ଶୁଣି ରାବଣଙ୍କର ଯେଉଁ ବ୍ୟଭିଚାର ସବୁ ରହିଛି, ତାକୁ ଚାହୁଁଛନ୍ତି ସୀତାଙ୍କୁ ନିଜର ପତ୍ନୀ କରିବା ପାଇଁ। ଯେତେ ସବୁ ବିଭୀଷଣ ଆଉ ସବୁ ବର୍ଣ୍ଣନା କରାଯିବ ପରେ ମନ୍ଦୋଦରୀ ଯେତେ ମନା କଲେ ମଧ୍ୟ ଶୁଣୁନାହାନ୍ତି। ଭଗବାନଙ୍କ ପତ୍ନୀ ରାବଣଙ୍କୁ ଯେଉଁ ଇଏ ଯେଉଁ ଆଚାର, ଇଏ ହେଉଛି ଅସୁର ସ୍ୱଭାବ। ସବୁକିଛି ଶକ୍ତି ଯାହା ରହିଛି, ଏଇ ଯେଉଁ ଧନ ଐଶ୍ୱର୍ଯ୍ୟ ସବୁ ରହିଛି ହେଉଛି ଭଗବାନଙ୍କର। ଏଇସବୁ ଯେଉଁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ ଇଏ ହେଉଛି ରାବଣର କାର୍ଯ୍ୟ। ରାବଣ ଯେମିତି ଭଗବାନଙ୍କର ପତ୍ନୀକୁ ଉପଭୋଗ କରିବା ପାଇଁ ଚାହୁଁଥିଲା, ସେଭଳି ଭାବରେ ଯେଉଁମାନେ ଭଗବାନଙ୍କର ଏଇସବୁ ଐଶ୍ୱର୍ଯ୍ୟ ଯାହା ସବୁ ରହିଛି ହେଉଛି ଭଗବାନଙ୍କର। ତେଣୁ ଏଇ ଐଶ୍ୱର୍ଯ୍ୟକୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ ଇଏ ହେଉଛି ରାବଣ କାର୍ଯ୍ୟ। ଏସବୁ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କ ସେବାରେ ନିଯୁକ୍ତ ହେବା କଥା। ଭଗବାନଙ୍କ ସେବାରେ ନିଯୁକ୍ତ ନ କରି ଆମେ ନିଜ ସେବାରେ ନିଯୁକ୍ତ କରୁଛେ, ଇଏ ହେଉଛି ଶିକ୍ଷା। ଭଗବାନ ରାମଙ୍କ ଲୀଳାରେ ଇଏ ହେଉଛି ଶିକ୍ଷା, ଆମ ପାଇଁ ଶିକ୍ଷା। ଆମେ ରାବଣ ହେବା ନାହିଁ, ଭଗବାନଙ୍କ ଶରଣରେ ଯିବା। ରାବଣ ଗଲା ନାହିଁ ଶରଣରେ, ବିଭୀଷଣ ଗଲା ଶରଣରେ। ତେଣୁ ଯାହା ହେଉ, ଆମେ ଭାବୁଛୁ ଆଜି ସୁନ୍ଦରକାଣ୍ଡ ଶେଷ କରିବା, ଆସନ୍ତାକାଲି ଯେଉଁ ଅନ୍ୟ କାର୍ଯ୍ୟ ସବୁ ରହିଛି, ଅନ୍ୟ କଥା ସବୁ ରହିଛି, ଯୁଦ୍ଧକାଣ୍ଡ ସବୁ ଆରମ୍ଭ ହେବ। ତେଣୁ ଆଉ ବେଶୀ ସମୟ ନାହିଁ ଆମର, ତେଣୁ ଆମେ ସଂକ୍ଷେପରେ ଏସବୁ କହିବା। ତେଣୁ ଏହିଭଳି ଭାବରେ ଯେତେବେଳେ ଯାଇ ପହଞ୍ଚିଲେ ଯେଉଁ ରହିଛି ଅଶୋକ ବାଟିକା, ଅଶୋକ ଶୋକ ନାହିଁ, ସେଠି ବହୁତ ପ୍ରକାର ସୌନ୍ଦର୍ଯ୍ୟ ରହିଛି, ଉପଭୋଗର ବ୍ୟବସ୍ଥା ରହିଛି। ମାନେ ସୁଖ ଭୁଲି ଦୁଃଖ ଭୁଲିଯିବ, ଶୋକ ଭୁଲିଯିବ। କିନ୍ତୁ ଅଶୋକ ବାଟିକା ନାମ ଦେଇଥିଲେ ରାବଣ, ସେଇଠି ରଖିଛନ୍ତି ସୀତାଙ୍କୁ। ତେଣୁ ସୀତା ଦେବୀ ଯେଉଁ କ୍ରନ୍ଦନ କରୁଛନ୍ତି, ହନୁମାନ ଯାଇ ନିଜର ପରିଚୟ ପ୍ରଦାନ କରିବା ପୂର୍ବରୁ ସେଇ ମୁଦ୍ରିକାକୁ ତାଙ୍କ ପାଖରେ ପକାଉଛନ୍ତି, ଉପରୁ ରହି ତଳକୁ ପକାଉଛନ୍ତି। ତେଣୁ ସେ ମୁଦ୍ରିକାକୁ ଦେଖି ଏବଂ ଭଗବାନ ରାମଚନ୍ଦ୍ରଙ୍କ ଗୁଣଗାନ କରୁଛନ୍ତି, ଶ୍ରବଣାମୃତ ଜେହି କଥା ସୁହାଇ କହିବ ପ୍ରଗଟ ହୁଅନ୍ତି କିନ ଭାଇ, ତବ ହନୁମନ୍ତ ନିକଟ ଚାଲିକା ଭୟଉ ଠିର ବୈଠି ମନ ବିଷମୟ ଭଉ। ତେଣୁ ଏହିଭଳି ଭାବରେ ଯେତେବେଳେ ହନୁମାନ ସେ ମୁଦ୍ରିକାକୁ ପ୍ରଦାନ କରି ଭଗବାନଙ୍କ ଗୁଣଗାନ କରି ମୁଦ୍ରିକାକୁ ପ୍ରଦାନ କଲେ, ସୀତାଦେବୀ ଶ୍ରବଣାମୃତ ଦେହି କଥା ସୁହାଇ, ଭଗବାନ କଥା ହେଉଛି ଅମୃତ, ଶ୍ରବଣ ମତ ଯଦି ମୋତେ ପ୍ରଦାନ କଲେ କିଏ ସେ କିଏ ଭାଇ, କହି ସେ ପ୍ରକଟ ହୁଅନ୍ତି କିନ ଭାଇ, ସେ ମୋ ପାଖରେ ପ୍ରକଟ ହୁଅନ୍ତୁ, ଏହିଭଳି ଭାବରେ ଯେତେବେଳେ କହିଲେ ସୀତାଦେବୀ, ତେଣୁ ହନୁମାନ ଆସି ତାଙ୍କ ସାମ୍ନାରେ ଦଣ୍ଡବତ କରୁଛନ୍ତି। ତବ ହନୁମାନ ତ ନିକଟ ଚାଲି ଗୟଉ, ତେଣୁ ହନୁମାନ ତାଙ୍କ ପାଖକୁ ଗଲେ, ଫିରି ବୈଠି ମାନ ବିଷମୟ ଭୟଉ, ଫିରି ବୈଠି ସେଠି ତାପରେ ବିସ୍ମୟ ହୋଇକରି ସେଠି ବସୁଛନ୍ତି। ରାମଦୂତ ମେ ମାତୁ ଜାନକୀ, ହେ ମାତା ଜାନକୀ ମୁଁ ହେଉଛି ରାମଦୂତ, ସତ୍ୟ ଶପଥ କରୁଣା ନିଧାନକୀ, ଭଗବାନ ରାମଚନ୍ଦ୍ରଙ୍କର ଶପଥ ଖାଇ ମୁଁ କହୁଛି ମୁଁ ହେଉଛି ଭଗବାନ ରାମଙ୍କ ଦୂତ। ସୀତାଦେବୀ ଭାବୁଥିଲେ ଇଏ ପୁଣି ରାବଣର ଆଉ ଗୋଟେ ଚାଲ ନୁହଁ ତ, ଏଭଳି ବି ଭାବୁଥିଲେ ତ ହନୁମାନ ସୀତାଦେବୀଙ୍କର କଥାକୁ ଜାଣିପାରିଲେ, ତେଣୁ ସେ କହୁଛନ୍ତି ଶପଥ ଖାଇ କହୁଛି ସତ୍ୟ ଶପଥ କରୁଣା ନିଧାନ କି, ସେ କରୁଣା ନିଧାନ ଭଗବାନ ରାମଚନ୍ଦ୍ରଙ୍କ ଶପଥ ଖାଇ ମୁଁ କହୁଛି। ଇହ ମୁଦ୍ରିକା ମା ତୁମେ ଆଣି, ଏଇ ଯେ ମୁଦ୍ରିକା ଏ ମୁଁ ଆଣିଛି ମା, ଦିନି ରାମ ତୁମ କହ ସହିଦାନି, ତେଣୁ ରାମଚନ୍ଦ୍ର ଭଗବାନ ମୋତେ ଏଇଟା ପ୍ରଦାନ କରିଛନ୍ତି ଆପଣ ଦେଖିବା ପାଇଁ ବିଶ୍ୱାସ କରିବା ପାଇଁ। ତେଣୁ ଏଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର କଥା ଶ୍ରବଣ କଲେ ସୀତାଦେବୀ। ସୀତାଦେବୀ କହୁଛନ୍ତି ପ୍ରଭୁ ମୋତେ କାହିଁକି ବିଦା କରିଦେଲେ, କ'ଣ ପାଇଁ ମୋତେ ତ୍ୟାଗ କରିଦେଲେ। ଏଇଭଳି ଭାବରେ ସବୁ ଭଗବାନ ହନୁମାନ ଭଗବାନ କଥା କହୁଛନ୍ତି, ଭଗବାନ ମଧ୍ୟ ଆପଣଙ୍କୁ ସବୁବେଳେ ସ୍ମରଣ କରୁଛନ୍ତି, ଭଗବାନ ମଧ୍ୟ କ୍ରନ୍ଦନ କରୁଛନ୍ତି। ଏଇଭଳି ଭାବରେ ସୀତାଦେବୀଙ୍କୁ ଆଶ୍ୱାସନ ଦେଇ ବର୍ତ୍ତମାନ ସେ ଚାହୁଁଛନ୍ତି କିଛି ଫଳ ଭକ୍ଷଣ କରିବେ ଅଶୋକା ବାଟିକା, ତେଣୁ ମା ଯେତେବେଳେ ଅନୁମତି ଦେଲେ ହନୁମାନ ସେଠି ଫଳ ଖାଇବା ପାଇଁ ଆରମ୍ଭ କଲେ। ତେଣୁ ଏଇଭଳି ଭାବରେ ଯେଉଁ ରାକ୍ଷସମାନେ ଥିଲେ ଯେତେବେଳେ ଦେଖିଲେ ଗୋଟେ ମାଙ୍କଡ଼ ଆସି ସବୁ ଫଳ ଖାଇଯାଉଛି, ତେଣୁ ସେ ତାକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲେ, କିନ୍ତୁ ହନୁମାନ ଖେଳରେ ଖେଳରେ ତାଙ୍କୁ ସବୁ ହତ୍ୟା କରିଦେଲେ। ଯେତେବେଳେ ଖବର ଗଲା ରାବଣ ପାଖକୁ, ରାବଣ ତାଙ୍କ ପୁତ୍ର ଅକ୍ଷୟ କୁମାରଙ୍କୁ ପଠାଇଲେ, ତେଣୁ ଅକ୍ଷୟ କୁମାର ମଧ୍ୟ ହନୁମାନ ହତ୍ୟା କରିଦେଲେ, କ୍ଷୟ କରିଦେଲେ, ଅକ୍ଷୟ କୁମାରଙ୍କର କ୍ଷୟ ହୋଇଗଲା, ଅକ୍ଷୟ କୁମାର ନାଁ ଦେଇଥିଲେ, କିନ୍ତୁ ହନୁମାନ ତାଙ୍କୁ କ୍ଷୟ କରିଦେଲେ, ତାଙ୍କୁ ମୃତ କରିଦେଲେ, ମାରିଦେଲେ। ତେଣୁ ରାବଣ ବିଚଳିତ ହୋଇ ତାଙ୍କର ଯେଉଁ ପୁତ୍ର ରହିଛନ୍ତି ଇନ୍ଦ୍ରଜିତ, ଏକୁ ଇନ୍ଦ୍ରକୁ ଜୟ କରିଥିଲେ, ମେଘନାଥ ତାଙ୍କ ନାଁ, ଇନ୍ଦ୍ରଜିତ ତାଙ୍କ ଟାଇଟଲ ଦିଆଯାଇଛି ଉପାଧି, ତେଣୁ ତାକୁ ପଠାଇଲେ। ଅତୁଳିତ ଯୋଦ୍ଧା ଚଲା ଇନ୍ଦ୍ରଜିତ ଅତୁଳିତ ଯୋଦ୍ଧା, ବନ୍ଧୁ ନିଧନ ଶୁଣି ଉପଜା କ୍ରୋଧା, ଭାଇ ମୃତ୍ୟୁବରଣ କଲା, ଅନ୍ୟ ଅସୁରମାନ ସବୁ ବଦ୍ଧ କରିଛି ମାଙ୍କଡ଼ ଜଣେ, କହି ବହୁତ କ୍ରୋଧ ପ୍ରକାଶ କରି ଆସିଛନ୍ତି, କପି ଦେଖା ଦାରୁଣ ଭଟ ଆୱା, ତେଣୁ ଏ କପିକୁ ଦେଖି ବହୁତ କ୍ରୋଧ ପ୍ରକାଶ କରି କଟକଟାଇ ଗର୍ଜା ଆରୁ ଧାବା, ନାଦ କରି ସିଂହ ନାଦ କରି କଟକଟ ହେଇ ଆସୁଛନ୍ତି, ଆରୁ ଧାବା ଗର୍ଜନ କରିକି ଆସୁଛନ୍ତି। ତେଣୁ ବ୍ରହ୍ମ ଆସ୍ତ ତେହି ସାଧା କପି ମନ କିନ୍ନ ବିଚାର, ଯୌନ ବ୍ରହ୍ମ ଅସର ମାନ ମହିମା ମିଟେଇ ପାରା, ତେଣୁ ଇଏ ବ୍ରହ୍ମାସ୍ତ୍ରକୁ ଛାଡ଼ିଦେଲେ, ତେଣୁ ବ୍ରହ୍ମାଙ୍କର ଯେତେବେଳେ ଅସ୍ତ୍ର ଆସୁଛି, ଯୌନ ହଉ ବ୍ରହ୍ମସର ମାନ, ମୁଁ ଯଦି ବ୍ରହ୍ମାସ୍ତ୍ରକୁ ବ୍ରହ୍ମାସ୍ତ୍ରକୁ ଯଦି ପ୍ରଣାମ ନ କରିବି ବା ତାଙ୍କୁ ଗ୍ରହଣ ନ କରିବି, ତାଙ୍କୁ ଯଦି ମାନ ନ ଦେବି, ତାହେଲେ ଏଇଟା ବ୍ରହ୍ମାସ୍ତ୍ରର ଅପମାନ ହୋଇଯିବ କହି ବ୍ରହ୍ମାସ୍ତ୍ର ସ୍ୱୀକାର କଲେ। ତେଣୁ ବ୍ରହ୍ମାସ୍ତ୍ର ଦ୍ୱାରା ସେ ମୂର୍ଛିତ ହୋଇକି ପଡ଼ିଲେ, ତେଣୁ ତାଙ୍କୁ ନେଇ ଗଲେ, ସୈନ୍ୟମାନେ ନେଇ ତାଙ୍କୁ ଯାଇ ପହଞ୍ଚାଇଲେ ରାଜଧାନୀରେ, ପହଞ୍ଚାଇଲେ ତାଙ୍କ ଲଙ୍କା ରାଜଧାନୀରେ ପହଞ୍ଚାଇ ହନୁମାନ ଯେତେବେଳେ ହୋସ୍ ଆସିଲା, ଯେତେବେଳେ ସେ ଦେଖିଲେ ସାମ୍ନାରେ ରାବଣ ବସିଛି, ତେଣୁ ସେ ପରିଚୟ ଦେଲେ, କ'ଣ ପ୍ରଣତ ପାଳ ରଘୁନାୟକ କରୁଣ ସିନ୍ଧୁ ଖରାରି ଗାଇ ଶରଣ ପ୍ରଭୁ ରାକ୍ଷୀ ତବ ଅପରାଧ ବିସାରି, ପ୍ରଭୁଙ୍କର ମୁଁ ହେଉଛି ଦୂତ, ତେଣୁ ମୁଁ ଆସିଛି ଆପଣଙ୍କୁ ସତର୍କ କରିଦେବା ପାଇଁ, ଭଗବାନ ପତ୍ନୀଙ୍କୁ ଫେରାଇ ଦିଅନ୍ତୁ, ସେ ହେଉଛନ୍ତି ପ୍ରଣତ ପାଳ ରଘୁନାୟକ, ପ୍ରଣତ ପାଳ ଯେଉଁମାନେ ତାଙ୍କର ପ୍ରଣରେ କ'ଣ ତାଙ୍କ ଶରଣରେ ଯିବେ ତାଙ୍କୁ ସେ ପାଳନ କରିବେ, ଦୋଷୀ ମଧ୍ୟ ତାଙ୍କ ଶରଣରେ ଗଲେ ସେ ତାଙ୍କୁ କ'ଣ ଶରଣ ଦେବେ, ପ୍ରଣତ ପାଳ ରଘୁନାୟକ ସେ କରୁଣା ସିନ୍ଧୁ ଖରାରି, ଖରକୁ ହତ୍ୟା କରିଛନ୍ତି ନା ଭଗବାନ, ଖର ଦୂଷଣ ସେ ପୂର୍ବରୁ ଯେଉଁ ଇଏରେ ଯେଉଁ ହତ୍ୟା କରି 14,000 ସୈନିକ ହତ୍ୟା କରିଥିଲେ ଭଗବାନ, ସେ କଥା ମଧ୍ୟ କହିଲେ, କରୁଣା ସିନ୍ଧୁ ଖରାରି ହେଲେ ମଧ୍ୟ ସେ କରୁଣା ସିନ୍ଧୁ ସିଏ, ତେଣୁ ଗାଏ ଶରଣ ପ୍ରଭୁ ରାକ୍ଷୀ, ଆପଣ ଯଦି ତାଙ୍କ ଶରଣରେ ଯିବେ ତାହେଲେ ସେ ଆପଣ ରକ୍ଷା କରିବେ, ତବ ଅପରାଧ କି ସାରି, ତୁମେ ଯେଉଁ ଅପରାଧ କରି ତାଙ୍କ ପତ୍ନୀଙ୍କୁ ନେଇଯାଇଛ ସେଇଟାକୁ ସେ ଭୁଲିଯିବେ, ତୁମକୁ ଶରଣ ଦେବେ। ରାମଚରଣ ପଙ୍କଜ ରାମଚରଣ ପଙ୍କଜ ଉରୁଧର ହଉ ଲଙ୍କା ଅଚଳ ରାଜୁ ତୁମ୍ଭକର ହଉ ଋଷି ପୁଲସ୍ତି ଯଶୁ ବିମଲ ମୟଙ୍କା ତେହି ଶଶି ମୁଁ ଜନି ହେଉ କଲଙ୍କା। ଏଇଭଳି ଭାବରେ ସେ ତୁଳସୀ ଋଷି ମୋତେ ସେ ଖବର ଦେଇଥିଲେ, ତୁମେ ତାଙ୍କୁ ପ୍ରଦାନ କର, ତାଙ୍କ ପତ୍ନୀଙ୍କୁ ପ୍ରଦାନ କର ରାମଜୀଙ୍କ ପାଖରେ। ତୁଳସୀ ବଂଶରେ ଆସୁଛନ୍ତି ବିଶ୍ରବା, ତେଣୁ ଏସବୁ ଶୁଣି ରାବଣ ହସିବା ପାଇଁ ଆରମ୍ଭ କଲା, ବିପରୀତ ବୁଦ୍ଧି ହସିବା ପାଇଁ ଆରମ୍ଭ କଲା। ତେଣୁ ସୁନତ ବିହସି ବୋଲା ଦଶକନ୍ଧର, ଅଙ୍ଗ ଭଙ୍ଗ କରି ପଠାଉ ବନ୍ଦର, ଆକୁ ହତ୍ୟା କର। ତେଣୁ ଅନ୍ୟମାନଙ୍କ ଉପରେ କହିଲେ, ଏ ଦୂତକୁ ହତ୍ୟା କରିବା କଥା ନୁହଁ, ତେଣୁ ଠିକ୍ ଅଛି, ଆକୁ ଯଦି ହତ୍ୟା ନ କରିବା ତାହେଲେ ଆକୁ ଅଙ୍ଗଭଙ୍ଗ କରି ଛାଡ଼ିଦେବା। କ'ଣ କରିବା ନା, କପି କିଏ ମମତା ପୁଚ କର, ସଭଇ କହୁଁ ସମଝାଇ, ତେଲ ବୋରି ପଟ ବାନ୍ଧି କୁନି, ପାବକ ଦେହ ଲଗାଇ। କପିର ଯେଉଁ ରହିଛି ଆଗ୍ରହ, ତାର ପୁଚ୍ଛ ଲାଞ୍ଜ ପ୍ରତି, ତେଣୁ ସେଇଟାକୁ ନିଆଁ ଲଗାଇଦେବା, ସେଇଟାକୁ କାଟିଦେବା। ଏଇଭଳି ଭାବରେ କହି ବିଚାର କରି ସବୁ କପଡ଼ା ଗୋଡ଼ଉଛନ୍ତି, କପଡ଼ା ଗୋଡ଼ି ତେଲ ଲଗାଇ ସବୁ ନିଆଁ ଲଗାଇବେ, ଘିଅ ପକାଇକିରି ଲଗାଇବେ, ତେଣୁ ତେଲ ବୋରି ତେଲ ପକାଇକି ଦେଉଛନ୍ତି, ନିଆଁ ଲଗାଇବେ, ଯେତେବେଳେ କରୁଛନ୍ତି ହନୁମାନ ନିଜର ଲାଞ୍ଜକୁ ରାଙ୍ଗଟିକୁ ବଢ଼ଉଛନ୍ତି। ଭୀମ ସେମାନଙ୍କୁ ଥରେ ଆସିବ କଥା, ଭଗବାନ ଭୀମ ଯେତେବେଳେ ଯାଉଥିବେ ହନୁମାନ ବସିଥିବେ, ହନୁମାନ ତାଙ୍କର ଲାଙ୍ଗୁଡ଼ ରଖିଛନ୍ତି, ଭୀମ କହିବେ, ଏ ମର୍କଟ ତୁମର ଲାଙ୍ଗୁଡ଼ ଗୋଟିଏ ଘୁଞ୍ଚେଇ ଦିଅ, ମୁଁ ଯିବି, ଏ ରାସ୍ତାରେ ମୁଁ ଯାଉଛି, ନା ମୁଁ ବୁଢ଼ା ହୋଇଗଲଣି, ତୁମେ ଟିକେ ଲାଙ୍ଗୁଡ଼ ଟିକେ ଟେକି ଦେଉନ। ଇଏ ଯେତେବେଳେ ଉଠାଇବେ ବସିଲେ, ଏ ଲାଙ୍ଗୁଡ଼ ଆଙ୍ଗୁଠିରେ ପକାଇଦେଲେ ଭାବୁଥିଲେ, କିନ୍ତୁ ହାତରେ ଉଠିଲା ନାହିଁ, ଦୁଇ ହାତ ଲଗାଇଲେ, ଯେତେ ଚେଷ୍ଟା କଲେ ଉଠିଲା। ଏସବୁ ଘଟଣା ଆସିବ, ଦ୍ୱାପର ଯୁଗର କଥା, ଏ ତ୍ରେତା ଯୁଗର କଥା ବର୍ତ୍ତମାନ ଚାଲିଛି। ତେଣୁ ଏଇ ଲାଙ୍ଗୁଡ଼ର ଏତେ ରହିଛି, ବଢ଼େଇଲେ ଭଗବାନଙ୍କର ଦୂତ, ତେଣୁ ଏଇଭଳି ଭାବରେ ତାକୁ ବଢ଼େଇ ତାକୁ ଲଗେଇ ନିଆଁ ଲଗେଇ ଯେତେବେଳେ, ତେଣୁ ହନୁମାନ ଡେଇଁଲେ ଛାତ ଉପରୁ, ଯେତେ ଛାତ ଥିଲା ସବୁ ଡେଇଁଲେ, ଛାତ ଉପରେ ସବୁ ନିଆଁ ଲଗେଇଦେଲେ, ଛାତରେ ନିଆଁ ଲଗେଇଦେଲେ। ଏ କ୍ରୋଧ କାମ, କାମଟା ଆମେ କେମିତି ବ୍ୟବହାର କରିବା ନା, କୃଷ୍ଣ କର୍ମାପଣେ କ୍ରୋଧ ଭକ୍ତ ଦ୍ୱେଷୀ ଜନେ, କ୍ରୋଧଟାକୁ ଏଇଭଳି ଭାବରେ ଆମେ ବ୍ୟବହାର କରିବା। ହନୁମାନ ଯେଭଳି ଭାବରେ ବ୍ୟବହାର କରିଥିଲେ ତାଙ୍କ କ୍ରୋଧକୁ, ସମସ୍ତଙ୍କ ଛାତରୁ ଜଳେଇ ଦେଲେ। ହରି ପ୍ରେରିତ ତେହି ଅବସର ଚଲେ ମରୁତ ଅନୁଚାସ, ହନୁମାନ ମରୁତଙ୍କ ମରୁତ ହେଉଛନ୍ତି ମାରୁତଙ୍କ ପୁତ୍ର, ମରୁତ ମରୁତଙ୍କ ପୁତ୍ର ହେଉଛି ମାରୁତ, ତେଣୁ ମରୁତ କ'ଣ କଲେ, ଅନୁଚାସ ପବନ ଆରମ୍ଭ ହୋଇଗଲା, ଅଟ୍ଟହାସ କରି ଗର୍ଜା କପି ବଢ଼ି ଲାଗ ଆକାଶ, ତେଣୁ କପି ଅଟ୍ଟହାସ କରି ନିଜକୁ ବର୍ଦ୍ଧନ କଲେ, ତେଣୁ ସବୁ ନିଆଁ ଲଗାଇଦେଲେ। ଆମେ ହିସାବ କରୁଥିଲେ କେତେ ଲକ୍ଷ କୋଟି, ଛତିଶ ହଜାର ଛତିଶ ଲକ୍ଷ ସହିତ ସବୁ ଅଛନ୍ତି, ତାଙ୍କର ସବୁ ରାକ୍ଷସ ସୈନ୍ୟ, ଆଉ କେହି କିଛି କରିପାରିଲେ ନାହିଁ। ଆମର ଶ୍ରୀଶ୍ରୀମଦ ରାଧାବନ୍ଧୁ ସ୍ୱାମୀ ମହାରାଜ କହୁଥିଲେ, ଏକ ବିଭୀଷଣଙ୍କର ଗୃହ ନାହିଁ, ବିଭୀଷଣ ଗୃହକୁ ଛାଡ଼ିକିରି ଆଉ ସବୁ ଗୃହ ଜଳିବା ପାଇଁ ଆରମ୍ଭ କଲା। ତେଣୁ ରାଣୀମାନେ କହିଲେ ରାବଣଙ୍କୁ, ଯେ ପାଣି ବ୍ୟବସ୍ଥା କର, ପାଣି ଦମକଳ ଲଗା, ଦମକଳ ଫାୟାର ବ୍ରିଗେଡ଼। ତେଣୁ ରାବଣ ଯେତେବେଳେ ଆଦେଶ ଦେଲେ ଇନ୍ଦ୍ରଙ୍କୁ ପାଣି ବର୍ଷା କର, ସେତେବେଳେ ପାଣି ବର୍ଷା କଲେ ଇନ୍ଦ୍ର, ସେତେବେଳେ ପାଣିଟା ହେଇଗଲା ଘିଅ ହେଇଗଲା, ସିଏ ବିଭିବା ପରିବର୍ତ୍ତେ ହୁତୁହୁତୁ ଆହୁରି ଅଧିକ ଜଳିବା ପାଇଁ ଆରମ୍ଭ କଲା। ତେଣୁ ଯାହା ହଉ, ଏଇଭଳି ଭାବରେ ଦ୍ୱେଷକୁ କ୍ରୋଧକୁ ବ୍ୟବହାର କରି ଭଗବାନ ମାଙ୍କ ଠାରୁ, ପତ୍ନୀଙ୍କ ଠାରୁ, ରାମ ସୀତାଜୀଙ୍କ ଠାରୁ ବିଦା ନେଇ ସେ ଫେରିଲେ। ତେଣୁ ସୁନ୍ଦରାକାଣ୍ଡ ଆମର ଶେଷ ହେଇପାରିବ ନାହିଁ ବୋଧେ, ଆଜି ବହୁତ କଥା ରହିଛି, ବହୁତ ପ୍ରସଙ୍ଗ ରହିଛି। ତେଣୁ ଯେତେବେଳେ କାଲିଠୁ ଆରମ୍ଭ କରିବା, ମୁଁ ଭାବୁଥିଲି ଯେ ସୁନ୍ଦରାକାଣ୍ଡ ଶେଷ କରିବା ପାଇଁ, ତେଣୁ ଯାହା ହଉ ତ୍ରସ୍ତାବ୍ଦି ବୋଧ ସବୁ ବଧ ଆମେ ଏତିକି ପର୍ଯ୍ୟନ୍ତ ଆସିବା। ତେଣୁ ଯେତେବେଳେ ହନୁମାନ ଯାଇ ପହଞ୍ଚିଲେ, ରାମଜୀ ବହୁତ ଖୁସି ହେଇଗଲେ, ତାଙ୍କୁ ଆଲିଙ୍ଗନ କଲେ, ତେଣୁ ବର୍ତ୍ତମାନ ଖବର ଦେଲେ, ସୀତାଦେବୀଙ୍କୁ ଖବର ଦେଲେ, ରାମଜୀ ଭଗବାନ ସବୁ ଜାଣନ୍ତି, ଅଜଣା ଭାବେ ରହିଛନ୍ତି, ଲୀଳା କରୁଛନ୍ତି ଭଗବାନ, ତେଣୁ ବର୍ତ୍ତମାନ ସବୁ ଚାଲିଲେ, ମର୍କଟ ସୈନ୍ୟ ଇତ୍ୟାଦି ଯେତେ ଥିଲେ ସବୁ ଆସି ପହଞ୍ଚିଗଲେ, ସମୁଦ୍ର ସିନ୍ଧୁ ନଟକୁ ଆସି ପହଞ୍ଚିଗଲେ, ସିନ୍ଧୁ ତଟରେ ଆସି ପହଞ୍ଚିଗଲେ, ତ୍ରସ୍ତାବ୍ଦି ବଦ୍ଧ ସେତୁ ବର୍ତ୍ତମାନ ସେତୁ ବନ୍ଧନ ହେବ, ଏଇ ପର୍ଯ୍ୟନ୍ତ ଆମେ କଥା ରହିଲା। ଏଇଠି ବର୍ତ୍ତମାନ ତିନି ଦିନ ଧରି ଉପବାସ ରହିବେ, ବରୁଣଦେବଙ୍କୁ ପ୍ରାର୍ଥନା କରିବେ, ବରୁଣଦେବ ଶୁଣିବେ ନାହିଁ, ତେଣୁ ଭଗବାନ କ୍ରୋଧ ଆସିବ, କ୍ରୋଧ ଯେତେବେଳେ ଆସିବ ସେତେବେଳେ ସେ ସମୁଦ୍ରରେ ଯେତେ ଜଳଜନ୍ତୁ ଥିବେ ସବୁ ଛଟପଟ ହେବାକୁ ଆରମ୍ଭ କରିବେ, ମାନେ ଏତେ ଗରମ ହେଇଯିବ ଜଳ। ଆମ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯେତେ ବୈଜ୍ଞାନିକ ଅଛନ୍ତି, ଯେତେ ବୈଜ୍ଞାନିକ ଅଛନ୍ତି ତାଙ୍କର ଯେତେ ବିଜ୍ଞାନ ଅଛି ପ୍ରୟୋଗ କରି ଗୋଟେ ଜଳର ଗୋଟେ ଗଡ଼ୁ ଗୋଟେ ଗ୍ଲାସ୍ର ଜଳକୁ ଗରମ କରିପାରିବେ ଚାହିଁକିରି। ଭଗବାନ କେବଳ ଚାହିଁକିରି ତ୍ରସ୍ତାବ୍ଧି ତା ପୂର୍ବଟା ସବୁ କ'ଣ ଅଛି ଚାରିଟା ତା ପୂର୍ବଟା ତ୍ରସ୍ତାବ୍ଧି ପୂର୍ବରୁ ଗୃହ ଭୂମିଜୁମ୍ଭ ଆରୋପିତ ଭୂମିଜୁମ୍ଭ କେବଳ ଭୂମି ଯେଉଁ ରହିଛି ଢୁକୁଟି ଯେତେବେଳେ କରିଦେଇଛନ୍ତି ଭୃକୁଟି ଆକୁଞ୍ଚିତ ହୋଇଯାଇଛି ସେଥିରେ ତ୍ରସ୍ତାବ୍ଧି ଅବ୍ଧି କହିଲେ ସମୁଦ୍ର ତ୍ରସ୍ତ ହୋଇଯାଇଛନ୍ତି। ଜଳ ଯେତେ ଜଳ 9 ଲକ୍ଷ ଜଳଦା 9 ଲକ୍ଷ ଆଣି 9 ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି ସମସ୍ତେ ବିଚଳିତ ହୋଇଗଲେ ମୃତ୍ୟୁ ପ୍ରାପ୍ତ ହୋଇଯିବା ପାଇଁ ବସିଲେ ଏଇଭଳି ଭାବରେ କଷ୍ଟ ଆସିଗଲା। ତେଣୁ ବର୍ତ୍ତମାନ ଆସିବେ ବରୁଣ ଦେବ ଭଗବାନ ପ୍ରାର୍ଥନା କରିବେ। ଏଇଠି ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏଇଟା ପରିବର୍ତ୍ତନ ହୋଇଯାଇଛି। ସେଇଠି ଲକ୍ଷ୍ମଣ ଦେବ କହିଛନ୍ତି କହିଲେ ସମୁଦ୍ର ଏମିତି ମାନିବ ନାହିଁ, ଢୋଲ ଗଭାର ପଶୁ ଶୂଦ୍ର ନାରୀ ଏସବୁ ତାଡ଼ନାର ଅଧିକାରୀ ଏସବୁ ଏକଥା କୁହାଯାଇଛି, କିନ୍ତୁ ଏବେ ସେଇଟା ପରିବର୍ତ୍ତନ ହେଇନି ଦେଖୁଛି ଏଇଟା କାହିଁ ନାହିଁ ସେଥିରେ ପରିବର୍ତ୍ତନ ହୋଇଯାଇଛି। ମୂଳ ଏବେ ଥିଲା ସେଇଟା କିନ୍ତୁ ଏଇଟାକୁ ଲୋକମାନେ ବୁଝିପାରିଲେ ନାହିଁ ସେଥିପାଇଁ ଏଇଟା ପରିବର୍ତ୍ତନ ହୋଇଯାଇଛି। ଯଦି ଶାସ୍ତ୍ର ପରିବର୍ତ୍ତନ ହୋଇଗଲା ତାହେଲେ ସେଇଟା ଶାସ୍ତ୍ର ନଷ୍ଟ ହୋଇଯିବ। ଏସବୁ କଥା ଆମେ ଆସନ୍ତାକାଲି ଆଲୋଚନା କରିବା। ତେଣୁ ବର୍ତ୍ତମାନ ସମୁଦ୍ର ତଟରେ ବର୍ତ୍ତମାନ ରହିଛନ୍ତି ସମସ୍ତେ ଡେରା ପକାଇଛନ୍ତି। 3 ଦିନ ଧରି ଭଗବାନ ଉପବାସ ରହିବେ, ସମୁଦ୍ରକୁ ପ୍ରାର୍ଥନା କରିବେ, ତାପରେ ସମୁଦ୍ର ଆସି ଭଗବାନଙ୍କୁ ଦେବେ, ସେତୁ ବନ୍ଧନ କରିବା ପାଇଁ ଉପଦେଶ ଦେବେ, ପ୍ରାର୍ଥନା କରିବେ। ଏସବୁ କଥା ଆମେ ଆଲୋଚନା କରିବା ଆସନ୍ତାକାଲି। ଆମର କଥା ବି ବିଶ୍ରାମ ଦେବା, କାହାର କିଛି କହିବାର ଅଛି ଆପଣ ବୁଝିଲନି? ଆପଣ ବୁଝିଲେ ସମ୍ବଲପୁରୀ ଭାଷା ଆମର ଓଡ଼ିଆ କଟକ ଭାଷା ସମ୍ବଲପୁରୀ କଟକ ଭାଷା ବୁଝିବା ପାଇଁ ଆପଣଙ୍କୁ ଅସୁବିଧା ନାହିଁ, ଆମର ଆପଣଙ୍କ ଭାଷା ବୁଝିବା ପାଇଁ ଅସୁବିଧା ଅଛି। ଆଉ ସମ୍ବଲପୁରୀ ଭାଷା ବୁଝିପାରୁନି କିନ୍ତୁ ଆପଣ ପଢ଼ିବେ ତ କଟକ ଭାଷା ପଢ଼ିବେ ନା କେଉଁ ଭାଷା ପଢ଼ିବେ ବୁଝିପାରିଲେ ନା ଅସୁବିଧା ରହିଲା କିଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ରାମାୟଣ ମହାକାବ୍ୟ କି ଜୟ ରାମଚରିତ ମାନସ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ସ୍ୱାମୀ ଗୌରଭକୃନ୍ଦ କି ଜୟ ଗୌରମାନନ୍ଦେ ଜୟ ଶ୍ରୀ।